श्रीमद्भागवतम दशम स्कंद अठावन अध्याय श्लोक चार युधिष्ठिरस्य भीमस्य कृत्वा पादाभिवन्दनम् कृत्वा पादाभिवन्दनम् फाल्गुनं परिरभ्याथ जमाभ्यां चाभिवन्दितः युधिष्ठिरस्य भीमस्य कृत्वा पादाभिवन्दनम् फाल्गुनं परिरभ्याथ जमाभ्यां चाभिवन्दितः युधिष्ठिरस्य भीमस्य कृत्वा पादाभिवन्दनम् फाल्गुनं परिरभ्याथ जमाभ्यां चाभिवन्दितः युधिष्ठिरस्य भीमस्य फाल्गुनं परिरभ्याथ जमाभ्यां चाभिवन्दिता हरे कृष्ण उपनिषद मातृवृंद आपण मन गाँव रही भागवत कथा को स्वागत जना जाऊँगी तेणु ये भागवत कथा ये हूँ इंद्रप्रस्थ इंद्रप्रस्थ वर्तमान दिल्ली जितेबाला थी खांडव प्रस्थ तापर भगवान पहुँचला पर इंद्रप्रस्थ में परिणत हो से इंद्रप्रस्थर लीला आम रघुनंदन धाम रहीकि बर्तमान आम मन को नहीं जावा से इंद्रप्रस्थ को 5000 वर्ष तलर घटना तेणु से भाव चली कथा जो भगवान पहुँची गले जो आम वर्णना करुले तीनो श्लोक वर्णना कर सारी बर्तमान चतुर्थ श्लोक आरंभ करते पांडव मैंने उपस्थित थे बसी से समय जो भगवान आँची गले प्रथम जिते देखुं लगुच ये हूँ मुकुंद एवं तापर जिते आलिंगन कर लगुंत ये हूँ अच्युत अच्युत केशव राम नारायण अच्युत केशव राम नारायण कृष्ण दामोदर वसुदेव भगवान नाम रही भगवान लीला अनुसार भगवान गुण अनुसार भगवान विभिन्न अनुसार नामकरण बहुनी सी नामानी भगवान अनेक नाम रही जो नामकरण कर भगवान कृष्ण गर्गाचार्य से क्या कही गुण रूप अनुसार गुण अनुसार रूप अनुसार लीला अनुसार नामकरण हम अनेक नाम रही जिते नाम दे अनंत कृष्णर नाम अनंत महिमा अनंत कृष्णर नाम अनंत महिमा नारदादि व्यासदेव नारदादि व्यासदेव कितने नाम रही भगवान सीमा ना असीम भगवान नाम आम कह आज पर्यटन जिते लीला सब होती नामस्कार हो जाए असीम केमी हम ना कल सका कौन लीला कर भगवान
ଏଇଭଳି ଭାବରେ ଅନେକ ଲୀଳା ଭଗବାନ ରହିଛି। ତାଙ୍କ ନାମ, ତାଙ୍କର ରୂପ, ତାଙ୍କର ଗୁଣ, ତାଙ୍କ ଲୀଳା ଅନୁସାରେ ତାଙ୍କ ନାମକରଣ ହୋଇଛି। ତେଣୁ ପାଣ୍ଡବମାନେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ, ତାଙ୍କର ଭାବ ଆସୁଛି ଇଏ ହେଉଛନ୍ତି ମୁକୁନ୍ଦ। ହଁ, ଏ ଭକ୍ତି ପ୍ରଦାନ କରିବେ ଭକ୍ତ ସେମାନେ, ତେଣୁ ଭଗବାନଙ୍କଠାରୁ ଏ ଭକ୍ତି କାମନା କରୁଛନ୍ତି। ଭବତା ଭକ୍ତି ରହିଛି ତୁଇ, ହଁ ମମ ଜନ୍ମନି ଜନ୍ମନି ସ୍ୱରେ ଭବତା ଭକ୍ତି ରହିଛି ତୁଇ। ପ୍ରତି ଜନ୍ମରେ ଆମେ କୌଣସି ମୁକ୍ତି ଚାହୁଁନାହୁଁ, ଆପଣଙ୍କର ଭକ୍ତି ପ୍ରାର୍ଥନା କରୁଛୁ। ଭକ୍ତି ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି, କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ। ଆମେ ସେଦିନ ଆଲୋଚନା କରୁଥିଲେ କଥା। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ଆପୂର୍ବ ଶ୍ଳୋକରେ କୁହାଗଲା, ପରିରଭ୍ୟତ ପରିସୁଜ୍ୱାଚ୍ୟୁତ ବୀରା। ଗତ ମାନେ ଦୁଇ ଦିନ ତଳେ ଆମେ ସେପଟେ ଆଲୋଚନା କରୁଥିଲେ, ପରିସୁଜ୍ୟ ଭଗବାନଙ୍କୁ ଆଲିଙ୍ଗନ କରୁଛନ୍ତି ସେମାନେ। ଆଲିଙ୍ଗନ କଲାବେଳେ ତାଙ୍କୁ ଲାଗୁଛି କିଭଳି ଭାବରେ ନିଆ ହେଉଛନ୍ତି ଅଚ୍ୟୁତ, ହେଉଛନ୍ତି ଅଚ୍ୟୁତ, ତାଙ୍କର କେବେ ଚ୍ୟୁତି ହୁଏ ନାହିଁ। ଆମେ ସେଦିନ ଆଲୋଚନା କରୁଥିଲେ ଶ୍ଳୋକଟି। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ଯେଉଁ କୁହାଯାଉଛି ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଆଲିଙ୍ଗନ କଲା ପରେ ତାଙ୍କର ମନରେ ଭାବ ଆସୁଛି ଯେ ସେଠି ଅନ୍ୟମାନେ ମଧ୍ୟ ସବୁ ରହିଛନ୍ତି, ହଁ ଅନ୍ୟମାନେ ସବୁ ରହିଛନ୍ତି, ତେଣୁ ଯେଉଁ ରହିଛି ଫର୍ମାଲିଟି ରହିଛି, ଫର୍ମାଲିଟି ରହିଛି, ହଁ ତୁମେ ଯାହା ଯେଭଳି ଭାବରେ ମିଳି ମିଶିପାରିବ ନାହିଁ, କିଭଳି ଭାବରେ ନିୟମ ରହିଛି, କେଉଁଭଳି ଭାବରେ ଜଣେ ମିଶିବ, ତେଣୁ ସେଇ ଫର୍ମାଲିଟି ବର୍ତ୍ତମାନ ସେଇଟାକୁ ପୂରଣ କରୁଛନ୍ତି। ହଁ ଶ୍ରୀକଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ପରୀକ୍ଷିତ ମହାରାଜ ଏବଂ 60,000 ଋଷି ଶ୍ରବଣ କରୁଛନ୍ତି, ଏବଂ ସେହି କଥାକୁ ମଧ୍ୟ ସୁନାମିସାରଣ୍ୟରେ 88,000 ଋଷି ଶ୍ରବଣ କରୁଛନ୍ତି, ଏବଂ ସେହି କଥାକୁ ମଧ୍ୟ ରଘୁନନ୍ଦନ ଧାମରେ ଅଳ୍ପ କେତେଜଣ ଭକ୍ତ ଶ୍ରବଣ କରୁଛନ୍ତି, ଏବଂ ଫେସବୁକ୍ ମାଧ୍ୟମରେ ଅନେକ କେତେଜଣ ଭକ୍ତ ମଧ୍ୟ ଶ୍ରବଣ କରୁଛନ୍ତି। ଏ ଯେଉଁ ଲୀଳା ହେଉଛି, ତେଣୁ ପରୀକ୍ଷିତ ମହାରାଜ ବା ଅରିଜିନାଲ ଶ୍ରୋତା ହେଉଛନ୍ତି ପରୀକ୍ଷିତ ମହାରାଜ, ଏବଂ 60,000 ସେଠି ଥିଲେ 60,000 ମୁନି ଋଷିମାନେ। ତେଣୁ ସେମାନେ ଚିନ୍ତା କରିଥାଇପାରନ୍ତି ଭଗବାନଙ୍କୁ ସମସ୍ତେ ଆଲିଙ୍ଗନ କରୁଛନ୍ତି, ଭଗବାନ ଯିଏ ବଡ଼ ତାଙ୍କଠାରୁ ବଡ଼, ତାଙ୍କୁ ସେ ପ୍ରଣାମ କରିବା କଥା, ଏମିତି କ'ଣ ଖାଲି ସମୁଦ୍ର ଯାଇ କୁଣ୍ଡେଇ ପକାଇଲେ। ତେଣୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ଯୁଧିଷ୍ଠିରସ୍ୟ ଭୀମସ୍ୟ, ଯୁଧିଷ୍ଠିର ହେଉଛନ୍ତି ବଡ଼ ଭାଇ, ବଡ଼ ଭାଇ ହେଲେ ଯୁଧିଷ୍ଠିର ଧର୍ମରା, ଧର୍ମ ଧର୍ମକୁ ପାଳନ କରିବେ। ଆଜିର ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ବହୁତ ସୁନ୍ଦର ବାଣୀ, କାହାର କି କହିପାରିବେ କ'ଣ ସେ ବାଣୀ ଥିଲା। ତେଣୁ ଆଜିର ବାଣୀ ଥିଲା ଗୋଟେ ଲିଡ଼ର୍ର କ'ଣ ଗୁଣ ସବୁ ରହିବ, ଜଣେ ଯିଏ ନେତା ହେବେ ବା ଲିଡ଼ର ଯିଏ ମୁଖ୍ୟ, ତାଙ୍କର 9 ଗୁଣର ଆବଶ୍ୟକତା ରହିଛି। 9 ଗୁଣ କ'ଣ କ'ଣ ନା ଭଗବତ ଗୀତାରେ ସେଇଟାକୁ ଭଗବାନ କହିଲେ, ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବମ୍ୟବଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟଂ ବ୍ରହ୍ମ କର୍ମ ସ୍ୱଭାବଜଂ। ଇଏ ହେଉଛି ବ୍ରାହ୍ମଣର କର୍ମ, ଇଏ ହେଉଛି ଲିଡ଼ର, ବ୍ରାହ୍ମଣ ଔଷଧି ନେତା, ସିଏ ଆମକୁ ଗାଇଡ଼ କରିବେ, ପଥପ୍ରଦର୍ଶକ। ଏ ଯେଉଁ ସମ ଦମ ଇତ୍ୟାଦି ଯେଉଁ ରହିଛି, ପ୍ରଭୁପାଦ ମହାରାଜ ଇଂରାଜୀରେ ସେଇଟା କହିଛନ୍ତି। ସମ କହିଲେ କ'ଣ ସବୁ ଏସବୁ ରହିଛି, ତାର ଇଂଲିଶଟା ଯେଉଁ କହିଲେ ମୁଁ ଚିନ୍ତା କରୁଛି କେମିତି ଏଇଟା ମନେ ରଖିବା ଚିନ୍ତା କରୁଥିଲି। ତାପରେ ଦେଖୁ ଦେଖୁ ହିସାବ କରୁ, ଚିନ୍ତା କରିକି ଦେଖିଲି, ଆରେ ଏଇଟା ହେଉଛି ଭଗବତ ଗୀତାର ଏ 18,000 ଶ୍ଳୋକଟି, ଏ ବ୍ରାହ୍ମଣର ଯେଉଁ ରହିଛି ଗୁଣ ଏଇଟାକୁ କୁହାଯାଇଛି, ପ୍ରଭୁପାଦ ମହାରାଜ ସେଇଟା କହିଛନ୍ତି। ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବମ୍ୟବଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟଂ ବ୍ରହ୍ମ କର୍ମ ସ୍ୱଭାବଜଂ। ତେଣୁ ଇଏ ହେଉଛି ଜଣେ ମୁଖ୍ୟ ଯିଏ ହେବେ, ଲିଡ଼ର ହେବେ, ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା, ତାଙ୍କର କ୍ୱାଲିଟି ହେଉଛି ଏଇଟା, ପ୍ରଭୁପାଦ ମହାରାଜଙ୍କ ଆଜିର ବାଣୀ ଥିଲା। ତେଣୁ ଏ ଯୁଧିଷ୍ଠିର ମହାରାଜ ଇଏ ହେଉଛନ୍ତି ଲିଡ଼ର, ପାଣ୍ଡବମାନଙ୍କର ମୁଖ୍ୟ, ସେ ପାଣ୍ଡବ ମୁଖ୍ୟ, ଜ୍ୟେଷ୍ଠ ଭାଇ ସେ, ଧର୍ମରାଜ, ଧର୍ମ ଅନୁସାରେ କାର୍ଯ୍ୟ କରିବେ। ହଁ ଧର୍ମରାଜଙ୍କର କୌଣସି ଅଧର୍ମ ହୋଇପାରିବ ନାହିଁ, ଧର୍ମରାଜ ସେ ଆମକୁ ଶିକ୍ଷା ଦେଉଛନ୍ତି କେମିତି ଧର୍ମ ଆଚରଣ କରିବାକୁ ପଡ଼ିବ, ଧର୍ମ କେମିତି ଆଚରଣ କରିବାକୁ ପଡ଼ିବ। ଧର୍ମରାଜଙ୍କ ପୁତ୍ର ଯଦି ଆଚରଣ ନ କରିବେ ଆଉ ତାହେଲେ କିଏ କରିବେ, ଧର୍ମ ଆଚରଣ କିଏ କରିବେ। ତେଣୁ ଏ ଯୁଧିଷ୍ଠିର, ଯୁଦ୍ଧରେ ସ୍ଥିର, ଯୁଧିଷ୍ଠିର ଯୁଧିଷ୍ଠିର ନାମକରଣ ରହିଛି ଏଇଭଳି ଭାବରେ। ବିଭିନ୍ନ ପରିସ୍ଥିତିରେ ଆମର ଜୀବନରେ ବହୁତ ପ୍ରକାର ଯୁଦ୍ଧ କରିବାକୁ ପଡ଼ୁଛି, ପ୍ରତି ମୁହୂର୍ତ୍ତରେ ଆମକୁ ଯୁଦ୍ଧ କରିବାକୁ ସଂଗ୍ରାମ କରିବାକୁ ପଡ଼ୁଛି। ଭୌତିକ ଜଗତ ହେଉଛି ସେହିଭଳି ଭାବରେ ସଂଗ୍ରାମ କରିବାକୁ ପଡ଼ିବ ପ୍ରତି ମୁହୂର୍ତ୍ତରେ। ତେଣୁ ଏଇ ସଂଗ୍ରାମରେ ଯଦି ଆମେ ସ୍ଥିର ନ ହେବା, ଯଦି ବିଚଳିତ ହୋଇଯିବା, ତାହେଲେ ଆମେ ହାରିଯିବା। ସଂଗ୍ରାମରେ ଆମକୁ ସ୍ଥିର ହେବାକୁ ପଡ଼ିବ। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ, ମା ମନୁସ୍ମର ଯୁଦ୍ଧ ଚ, ମୋତେ ସ୍ମରଣ କରି ତୁମେ ଯୁଦ୍ଧ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭୌତିକ ଜଗତରେ ଆମେ ରହିଛେ, ବହୁତ ପ୍ରକାର ପରିସ୍ଥିତି ସମ୍ମୁଖୀନ ହେବାକୁ ପଡ଼ୁଛି, ବିଭିନ୍ନ ପ୍ରକାର ପ୍ରୋବ୍ଲେମ ସମସ୍ୟାର ସମାଧାନ କରିବାକୁ ପଡ଼ୁଛି, ମାନେ ଆମକୁ ଯୁଦ୍ଧ କରିବାକୁ ପଡ଼ୁଛି ପ୍ରତି ସମୟରେ। ଯେ ମହାଭାରତରେ ଯୁଦ୍ଧ ହେଇଥିଲା ଆଉ ଅନ୍ୟ ସମୟରେ ଯୁଦ୍ଧ ହେଉନି ତା ନୁହଁ, ପ୍ରତି ସମୟ ମାୟା ବିରୁଦ୍ଧରେ ଆମକୁ ଯୁଦ୍ଧ କରିବାକୁ ପଡ଼ୁଛି ପ୍ରତି ସମୟରେ। ଭକ୍ତ ଯେଉଁମାନେ ଭଗବାନ ଭଗବାନ ଭକ୍ତ ହେଇଗଲେ ମାନେ ଆମେ ଡିକ୍ଲେୟାର କରିଦେଲେ, ଯୁଦ୍ଧ ଘୋଷଣା କରିଦେଲେ, ଯେମିତି ଭଗବାନ ଯାଇକିରି କେଉଁ ହସ୍ତିନାପୁରକୁ ଯୁଦ୍ଧ ଘୋଷଣା କରି ଆସିଥିଲେ, ସେହିଭଳି ଭାବରେ ଆମେ ଯେତେବେଳେ ଭକ୍ତି ମାର୍ଗକୁ ଆସିଛେ ମାୟା ବିରୁଦ୍ଧରେ ଯୁଦ୍ଧ କରୁଛେ। ଏବଂ ଯେଉଁମାନେ ଭକ୍ତି ମାର୍ଗକୁ ଆସିନାହାନ୍ତି ସେମାନେ ମଧ୍ୟ ଯୁଦ୍ଧ କରୁଛନ୍ତି। ମାୟା ସବୁବେଳେ ଟ୍ରବୁଲ୍ ଦେଉଛି। ତମେବ କ୍ଳ ଲୋକାନାମ କ୍ଳେଷ୍ଟାନାମ କ୍ଳେଶନାଶନ, ତମେବ କ୍ଳେଶତଂ ତେଷାଂ ଅନାଶଂ ପଦାଂ ତବ। ଭାଗବତମ ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ବ୍ରହ୍ମା ଏ ସ୍ତୁତିଟି କରିଛନ୍ତି ଭଗବାନଙ୍କୁ, ତମେବ କ୍ଳ ଲୋକାନାମ କ୍ଳେଷ୍ଟାନାମ କ୍ଳେଶନାଶନ, ପ୍ରଭୁ ଆପଣ ହିଁ ତମେବ ତମେବ କ୍ଳ ଲୋକାନାମ ସମସ୍ତ ଲୋକମାନଙ୍କର କ୍ଳିଷ୍ଟାନାମ କ୍ଳେଶନାଶନ, ଆପଣ ସମସ୍ତ ଲୋକମାନଙ୍କୁ କ୍ଳେଶ ପ୍ରଦାନ କରୁଛନ୍ତି ଏବଂ କ୍ଳେଶକୁ ଦୂର କରୁଛନ୍ତି। ତମେବ ଆପଣ ହିଁ, ଆଉ କେହି ନୁହନ୍ତି। କ୍ଳିଷ୍ଟାନା କ୍ଳେଶନାସନ ତମେବ କ୍ଳେଶ କ୍ଳେଶନା କ୍ଳେଶନାସନ କ'ଣ, ତମେବ କ୍ଳ ଲୋକାନାମ କ୍ଳିଷ୍ଟାନାମ କ୍ଳେଶନାସନ, କେଉଁମାନଙ୍କୁ ସେ କ୍ଳେଶ ଦିଅନ୍ତି ନା ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଅନାଶନ ପ୍ରଦାନ ଦେବ, ଆପଣଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇନାହାନ୍ତି ତାଙ୍କୁ ଆପଣ ବିଭିନ୍ନ ପ୍ରକାର କ୍ଳେଶ ପ୍ରଦାନ କରନ୍ତି, ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଥାନ୍ତି ତାଙ୍କୁ ଆପଣଙ୍କର କ୍ଳେଶକୁ ଦୂର କରନ୍ତୁ, କ୍ଳେଶ ଦୂର କରନ୍ତି। ତେଣୁ ଆମେ ଆମର ଯେଉଁ ଯୁଦ୍ଧ କରାଯାଉଛି ଏବଂ ଭୌତିକ ଜଗତର ଅନ୍ୟମାନଙ୍କର ଯେଉଁ ଯୁଦ୍ଧ କରୁଛନ୍ତି ବା ଭୌତିକ ସ୍ଥିତିରେ ଯୁଦ୍ଧ, ସମସ୍ତେ ଯୁଦ୍ଧ କରୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଯେତେବେଳେ ଯୁଦ୍ଧ କରୁଛନ୍ତି ସେମାନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ସ୍ମରଣ କରିକିରି ଭଗବାନଙ୍କୁ ସ୍ମରଣ କରି ଯୁଦ୍ଧ କରୁଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କ'ଣ କରିବେ, ସେମାନେ ନିଜ ଷ୍ଟ୍ରେଙ୍ଥ ନିଜର ଯେଉଁ ରହିଛି ଶକ୍ତି ରହିଛି ନିଜ ଶକ୍ତି ଉପରେ ନିର୍ଭର କରି ଯୁଦ୍ଧ କରୁଛନ୍ତି, କିନ୍ତୁ ସମସ୍ତେ ହାରିଯିବେ। ଭଗବାନଙ୍କର ଯଦି ଉପରେ ନିର୍ଭର କରି ଆମେ କାର୍ଯ୍ୟ କରିବା ଯୁଦ୍ଧ କରିବା ତାହେଲେ ଆମର ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୂଆନ ଇତିର୍ମତିର୍ମ। ଭଗବତ ଗୀତାର ଅନ୍ତିମରେ ସଞ୍ଜୟ ଏକଥା କହିଲେ, ଯେଉଁମାନେ ଯେଉଁଠି ଭଗବାନ ଅଛନ୍ତି ଯୋଗେଶ୍ୱର ସିଏ ସବୁକିଛି ପ୍ରଦାନ କରିପାରିବେ। ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନ ଯେଉଁଠି ଭଗବାନ ତାଙ୍କର ଭକ୍ତ ରହିଛନ୍ତି ପାର୍ଥ ଯିଏକି ଧନୁର୍ଦ୍ଧର ଧନୁ ଧାରଣ କରି ଗାଣ୍ଡିବ ଧନୁ ପ୍ରସିଦ୍ଧ ଗାଣ୍ଡିବ ଧନୁ ରହିଛି, ଏବଂ ସେଠି କ'ଣ ହେବ ନା ସେଠି ସବୁକିଛି ଐଶ୍ୱର୍ଯ୍ୟ ସେଠି ବିଜୟ ସେଠି ଅସାଧାରଣ ଶକ୍ତି ସବୁକିଛି ନୀତି ଧ୍ରୁବ ଭାବରେ ରହିବ, ସବୁବେଳେ ପାଇଁ ରହିବ ଧ୍ରୁବ। ଇଏ ସଞ୍ଜୟଙ୍କର ମତ, ଯିଏକି ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲେ। ତେଣୁ ଏଇ ଆମେ ଯଦି ଭଗବାନଙ୍କ ସ୍ମରଣ କରିକିରି ଯୁଦ୍ଧ କରିବା, ଆମ ପାଇଁ ମଧ୍ୟ ଯୁଦ୍ଧ ରହିଛି, ସବୁବେଳେ ପରୀକ୍ଷା ରହିଛି, ସମ୍ମୁଖୀନ ହେଉଛେ ଆମେ ଯୁଦ୍ଧ କରୁ, ସମସ୍ତେ ଯୁଦ୍ଧ କରୁଛନ୍ତି। କିନ୍ତୁ ଯୁଦ୍ଧରେ ସେ ସ୍ଥିର ସେମାନେ ଯୁଧିଷ୍ଠିର, ତେଣୁ ଆମକୁ ମଧ୍ୟ ସେହିଭଳି ଭାବରେ ଯୁଦ୍ଧରେ ସ୍ଥିର ହେବାକୁ ପଡ଼ିବ, ବିଚଳିତ ହେବାକୁ ପଡ଼ିବ ନାହିଁ। ବିପଦ ଆସିଲେ ଭଗବାନ ବିପଦ ପ୍ରଦାନ କରୁଛନ୍ତି, ଆମେ ତାକୁ ସ୍ମରଣ କରିବା। ବିପଦ ନୈବ ବିପଦ, ସମ୍ପଦ ନୈବ ସମ୍ପଦ। ଯଦି ଗୋଟେ ବିପଦ ରହିଛି ସେ ବିପଦ ନୁହଁ, ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ, ଏବଂ ସମ୍ପଦଟା ସମ୍ପଦ ନୁହଁ ଯଦି ଆମେ ଭଗବାନ ଭୁଲିଗଲେ। ତେଣୁକରି ଭଗବାନ ବିପଦ ପ୍ରଦାନ କରନ୍ତି, ସମସ୍ତଙ୍କୁ ଏହିଭଳି ଭାବରେ ଯୁଦ୍ଧ କରିବାକୁ ପଡ଼ୁଛି। ନୁହଁ ଯେ ଯୁଧିଷ୍ଠିର ମହାରାଜ ସେ ଯୁଦ୍ଧରେ ସ୍ଥିର ଥିଲେ ଆଉ ଅନ୍ୟମାନେ ନୁହଁ ତା ନୁହଁ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଯୁଧିଷ୍ଠିର, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯୁଧିଷ୍ଠିର, ଯୁଦ୍ଧରେ ସ୍ଥିର ସେମାନେ, ବିପଦ ଆସିବ କହି ବାତ ନାହିଁ, ଭଗବାନଙ୍କ ନାମ ନେଇକି ଯୁଦ୍ଧ କରିବା, ହାରିଗଲେ ବୋଲି କିଛି ଅସୁବିଧା ନାହିଁ, ଜିତିଲେ ମଧ୍ୟ ଜିତିଲେ ଦେବା ଜିତୁଆ ବା ବକେଶ ମହିମ ହତୁଆ ବା ପ୍ରାପ୍ତ ସ୍ୱର୍ଗମ ଜିତୁଆ ବା ବକେଶ ମହିମ ହତୁଆ ବା ପ୍ରାପ୍ତ ସ୍ୱର୍ଗମ ଜିତୁଆ ବା ବକେଶ ତସ୍ମାତ୍ ଉଦ୍ଦିଷ୍ଟ କରୁଥିଲେ ଯୁଦ୍ଧ ନିଶ୍ଚୟ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ କୌଣସି ପରିସ୍ଥିତିରେ ଚିନ୍ତା କରିବାର ନାହିଁ, ଯୁଦ୍ଧ ହେଉଛି ମାନେ ଆମେ ହାରିବା ନହେଲେ ଜିତିବା, ଜିତିବା ତାହେଲେ କ'ଣ ଭୋଗ କରିବା, ବହି ଭୋଗ କରିବା, ଯଦି ହାରିଯିବା ସ୍ୱର୍ଗ ଲୋକକୁ ଯିବା, ସେଠି ମଧ୍ୟ ଭୋଗ ରହିଛି, ଭକ୍ତି ମାର୍ଗରେ କୌଣସି ଇଏ ନାହିଁ, କୌଣସି ପ୍ରକାର କ'ଣ ନହିଁ କଲ୍ୟାଣ କୃତ୍ୟ ଦୁର୍ଗତି ତାହା କରିଛନ୍ତି ଭଗବତ ଗୀତାରେ ଭଗବାନ କହିଲେ। ଅର୍ଜୁନ ଯେଉଁ ଚିନ୍ତା କରୁଥିଲେ ଆମମାନ ପାଇଁ, ଅର୍ଜୁନଙ୍କର ସେ ଚିନ୍ତା ନାହିଁ, ଅର୍ଜୁନ ସବୁ ଜାଣନ୍ତି, ଆମମାନ ପାଇଁ ଚିନ୍ତା କରି କରୁଛନ୍ତି, ଯେଉଁମାନେ ଅଜତି ସଦା ପେଦା ଯୋଗା ଚଳିତ ମାଂସ ଅପ୍ରାପ୍ୟ ଯୋଗ ସଂସିଦ୍ଧି କାଁ ଗତି କୃଷ୍ଣ କରିଛନ୍ତି, ଭକ୍ତି ମାର୍ଗରେ ହଉ ବା ଯେକୌଣସି ମାନେ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଉଛନ୍ତି, ଅଜତି ଶ୍ରଦ୍ଧା ପେଦା ଶ୍ରଦ୍ଧାର ସହିତ ଭଗବାନଙ୍କ ଶରଣରେ ଆସିଛନ୍ତି, କିନ୍ତୁ ଯୋଗା ଚଳିତ ମାଂସ ଯୋଗରେ ଯୋଗରୁ ତାଙ୍କର ବିଚ୍ୟୁତ ହେଇଗଲା, ଯୋଗା ଚଳିତ ମାଂସ ପ୍ରାପ୍ତ ଯୋଗ ସଂସିଦ୍ଧି କାଁ ଗତି କୃଷ୍ଣ କରିଛନ୍ତି, ଏ କୃଷ୍ଣ ସେମାନେ ଯୋଗରେ ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ, କ'ଣ ତାଙ୍କର ଅବସ୍ଥା ହେବ, କଚିହ୍ନ ଭୟ ବିଭ୍ରଷ୍ଟ ଚିହ୍ନା ଭୂମି ନସନ୍ତି ଅପ୍ରତିଷ୍ଠ ମହାଭାବ ବିମୁଢ ପ୍ରମାଣପତି, ଯେମିତି ଆକାଶରେ ବାଦଲ ରହିଛି ବା ବାୟୁ ଦ୍ୱାରା ଛିନ୍ନ ଭିନ୍ନ ହୋଇଗଲେ ସେ ବୃଷ୍ଟି କରିପାରେ ନାହିଁ, ସେହିଭଳି ଭାବରେ ଆମେ ଯେଉଁମାନେ ଆସିଛେ ଭଗବାନଙ୍କ ଶରଣରେ ଆସିଛେ, ଏ ବହୁତ ସବୁ ଛାଡ଼ିକିରି ଆସିଲେ, ନୋ ମେଡିଟେଟିଂ ନୋ ଆମ କଷ ମନ ସେସବୁ ଭୋଗ ତ୍ୟାଗ କଲେ, କିନ୍ତୁ ଆମେ ଆସି ଭଗବାନଙ୍କ ଶରଣ ଗଲେ ଏଠି ମଧ୍ୟ ଆମେ ସେ ସିଦ୍ଧି ପାଇପାରିଲେ ନାହିଁ, ସେଠି ପାଇପାରିଲେ ସେଠି କିଛି ପାଇପାରିଲେ ନାହିଁ, ଏଠି କିଛି ପାଇପାରିଲେ ନାହିଁ, ଦୁଇଟା ଜାଗାରୁ ଆମ ଲସ୍, ଦୁଇଟା ଜାଗାରେ ଲସ୍, ତାଙ୍କର କ'ଣ ହେବ ତାଙ୍କର ଗତି ପ୍ରଭୁ, ତେଣୁ ଭଗବାନ କହୁଛନ୍ତି ନହିଁ କଲ୍ୟାଣ କୃତ୍ୟ ଦୁର୍ଗତି ତାହା କରିଛନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ତାଙ୍କର କୌଣସି ପରିସ୍ଥିତିରେ ଦୁର୍ଗତି ହେବ ନାହିଁ, ତାହା ତ ସମ୍ବୋଧନ କରୁଛନ୍ତି, ପୁତ୍ର ରୂପରେ ସମ୍ବୋଧନ କରୁଛନ୍ତି, ପିତା ଯେମିତି ପୁତ୍ରକୁ ସ୍ନେହରେ କହନ୍ତି ସେହିଭଳି ଭାବରେ ତା ତ ଶବ୍ଦ ବ୍ୟବହାର କରୁଛନ୍ତି ଭଗବାନ ଅର୍ଜୁନଙ୍କୁ, ତାହା ତ ନହିଁ ତା ନହିଁ କଲ୍ୟାଣକୁ, ଏହି ମାର୍ଗ ହେଉଛି କଲ୍ୟାଣକୁ ମାର୍ଗ, ଏଥିରେ ମଧ୍ୟ ଫେଲିଓର ହେଇଗଲା ମୋତେ କିଛି ଅଛି ନାହିଁ, ନାହିଁ କିଛି ଚିନ୍ତା ନାହିଁ, ଆମେ ଇଏ ହେଇଗଲା ଆମ ଜୀବନରେ ସିଦ୍ଧି ପ୍ରାପ୍ତ ହେଇପାରିଲାନି, କିଛି ଚିନ୍ତା ନାହିଁ, କାରଣ ଏ ହେଉଛି କଲ୍ୟାଣକର ମାର୍ଗ, ସ୍ୱଳ୍ପମପ୍ୟ ଧର୍ମସ୍ରାହେ ମହତ ଭୟା, ଅତି ଅଳ୍ପ ଜଣ ଯଦି କିଛି କରିଛି ମଧ୍ୟ ସେ ବହୁତ ବଡ଼ ବିପଦରୁ ରକ୍ଷା ପାଇଯିବ, ସ୍ୱଳ୍ପମପ୍ୟ ଧର୍ମସ୍ରାହେ ମହତ ଭୟା, ତେଣୁ ଭଗବାନ କହୁଛନ୍ତି ପ୍ରାପ୍ୟ ପୁଣ୍ୟକୁ ତାହା ରୂପାନ ସୁତା ଶାଶ୍ୱତୀ ସେମା, ଆମେ ସିଦ୍ଧି ପାଇପାରିଲେ ନାହିଁ କିଛି ଅସୁବିଧା ନାହିଁ, ସେମାନେ ଉନ୍ନତ ଲୋକକୁ ଯିବେ, ଉନ୍ନତ ଲୋକ ଯିବା ମଧ୍ୟ ଏତେ ସହଜ ନୁହଁ, ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଏ ଗୋଟେ ଲୀଳାଟି କରୁଥିଲେ, ଗୋଚାହରଣ ଲୀଳା କରୁଥିଲେ, ତାଙ୍କର ସାଙ୍ଗ ବାଳକମାନେ କହିଲେ କୃଷ୍ଣ ହେ ରାମ, ପ୍ରଥମେ ରାମଙ୍କୁ ଆଡ୍ରେସ୍ କଲେ, ପ୍ରଥମେ ବଳରାମ ହେ ରାମ ହେ କୃଷ୍ଣ, ଏଇଭଳି ଭାବରେ ଆମେ ଦୁଇଜଣ କେତେ ଅସୁରଙ୍କୁ ମାରିଛ, କିନ୍ତୁ ଆଜି ଗୋଟେ ଅସୁର ଆସିଯାଇଛି ତାଙ୍କୁ ବି ମାରିଦିଅ, କାହିଁ କାହିଁ ଦେଖାଯାଉନି ତୋ ଅସୁର ନା, ସେ ଅସୁର ହେଉଛି ଆମର କ୍ଷୁଧା, ଆମକୁ ବର୍ତ୍ତମାନ ଭୋକ ଲାଗୁଛି କ୍ଷୁଧା, ଏଇଟା ଅସୁର ଆସୁଛି, ଏଇଠି ହତ୍ୟା କର ତୁମେ ସବୁ, ଏ ଗୋଟେ ଭଗବାନ ଲୀଳା, ଭଗବାନ ଲୀଳା ଅସୁର ବୋଲି କହୁଛନ୍ତି ସାଙ୍ଗ ବାଳକମାନେ, ତେଣୁ ଭଗବାନ ବୁଝିପାରିଲେ ଭଗବାନ ଭଗବାନଙ୍କର ସାଙ୍ଗ ବାଳକମାନେ କାହିଁ କ୍ଷୁଧା ହେବ, ଭଗବାନ ସାଙ୍ଗ ବାଳକମାନେ କ'ଣ ଇଏ ଆମର ଶରୀର ଭୌତିକ ଶରୀର ସବୁ ଦିବ୍ୟ, ତାଙ୍କର ସବୁ ଦିବ୍ୟ ଶରୀର, କିନ୍ତୁ ଲୀଳା ଭଗବାନ ଜାଣିଲେ କାହିଁକି ନା, ଏଠି ଲୀଳାଟି ହେଲା ଯେଉଁ ବ୍ରାହ୍ମଣମାନଙ୍କର ପତ୍ନୀମାନଙ୍କର ଯେଉଁ ଭକ୍ତିକୁ ସ୍ଥାପିତ କରିବା ପାଇଁ ତାଙ୍କର ଯେଉଁ ରହିଛି ଶ୍ରେଷ୍ଠତାକୁ ସ୍ଥାପନ କରିବା ପାଇଁ, ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତି ତେଜାର ପାଇଲ ଗୋବିନ୍ଦ ଚରଣ, ତାଙ୍କର ଯେଉଁ ଭକ୍ତି କେତେ ସେମାନେ ଉନ୍ନତ ବୋଲି ଏଇଟା ଯଦି ନ ହୋଇଥାନ୍ତା, ଏମାନେ ଯଦି କ୍ଷୁଧା ହୋଇନଥାନ୍ତା, ତାହେଲେ ଏଇ ଲୀଳାଟି ସ୍ଥାପିତ ହୋଇପାରିନଥାନ୍ତା। ଭଗବାନ ଏଇଟାକୁ ସ୍ଥାପନ କରିବା ପାଇଁ ଏଇ ଲୀଳାଟି କଲେ, ତାଙ୍କୁ ଭୋକ ପ୍ରଭୁ ଅସୁରକୁ ପଠେଇଲେ। ତେଣୁ ଭଗବାନ କହୁଛନ୍ତି ଠିକ୍ ଅଛି, ତୁମେ ଯାହା ଦେଖ ଏଇ ପାଖରେ ବ୍ରାହ୍ମଣମାନେ ସୁହା ସୁହା କରୁଛନ୍ତି, ସବୁ ଯଜ୍ଞ କରୁଛନ୍ତି, ଯଜ୍ଞ କରୁଛନ୍ତି, ଧୂଆଁ ବାହାରୁଛି, ଯାହା ସେଠିକି ସେମାନେ ବିରାଟ ବଡ଼ ଯଜ୍ଞ କରୁଛନ୍ତି ସ୍ୱର୍ଗରୂପକୁ ଯିବା ପାଇଁ। ସ୍ୱର୍ଗକୁ ଯିବାଟା ଏତେ ସହଜ ଜିନିଷ ନୁହଁ। ବର୍ତ୍ତମାନ ଯୁଗରେ ମଧ୍ୟ ଅତୀତରେ ବହୁତ ବର୍ଷ ତଳର ଘଟଣା, ସେତେବେଳେ ରାବଣ ଜାଣିଥିଲେ ସ୍ୱର୍ଗକୁ ଯିବା ଗୋଟେ ଅଛି, ସ୍ୱର୍ଗ ବୋଲି ଗୋଟେ ସ୍ଥାନ ଅଛି, ତେଣୁ ସ୍ୱର୍ଗକୁ ଯିବା ପାଇଁ ସେ ବ୍ୟବସ୍ଥା କରୁଥିଲେ। କିନ୍ତୁ ବର୍ତ୍ତମାନର ଯେଉଁ ରାବଣମାନେ ଅଛନ୍ତି ବୈଜ୍ଞାନିକମାନେ, ସେମାନେ ଜାଣନ୍ତିନି ସ୍ୱର୍ଗ ବୋଲି ଗୋଟେ ଜିନିଷ ବସ୍ତୁ ଅଛି ବୋଲି, ସେଇଟା କଳ୍ପନା ବୋଲି କହୁଛନ୍ତି। ସେମାନେ ହଉ ଚନ୍ଦ୍ର ଅଛି ଗୋଟେ ବସ୍ତୁ, ସେଇଠିକି ଯିବା ଏଇଭଳିଆ କଥା। ଯାହା ହଉ ବୈଜ୍ଞାନିକ ବ୍ରାହ୍ମଣମାନେ ଯେଉଁ ଚେଷ୍ଟା କରୁଥିଲେ, ତେଣୁ ସାଙ୍ଗ ବାଳକମାନେ ଗଲେ, ଦଶମ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଟା ବ୍ରାହ୍ମଣ ଗଲେ ତାଙ୍କୁ ପ୍ରଣାମ କରିକିରି, ହେ ଭୂ ଦେବତା, ଆମକୁ କ୍ଷୁଧା ହେଉଛି, କୃଷ୍ଣ ବଳରାମ ଭଗବାନ ଏଇଠି ରହିଛନ୍ତି, ତାଙ୍କୁ କ୍ଷୁଧା ହେଉଛି, ସେ ଆମକୁ ପଠେଇଛନ୍ତି, ଆମକୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ, ଆନନ୍ଦେହି କିଛି ଖାଦ୍ୟ ଦିଅନ୍ତୁ। ସେମାନେ ଏକାନରେ ପୁରେଇକି ସେ କାନରେ ବାହାର କରିଦେଲେ, ପଶିଲେ କଂସା କଲେ ନାହିଁ, ଲକ୍ଷ୍ୟ କଲେ ନାହିଁ, କିଏ ଆସିଛନ୍ତି କ'ଣ କରିଛନ୍ତି ଦେଖିଲେ ନାହିଁ। ସେମାନେ ପ୍ରଣାମ କରିକିରି ଏଇଭଳିଆ ପ୍ରାର୍ଥନା କରିକରି ଯେତେବେଳେ ଗଲେ, କିଛି ଶୁଣିଲେ ନାହିଁ, ଫେରିଗଲେ। ତେଣୁ କହିଲେ ସେମାନେ ତ ଆମ କଥା ଶୁଣିଲେ ନାହିଁ, ଆଉ କ'ଣ ନା, ତମେ ଆଉ ଥରେ ଯା, ଆଉ ଥରେ ଯିବୁ, ଆଉ ଭୁଲରେ ସେଠିକି ଯିବୁ ନାହିଁ, ନା ନା ତମେ ତାଙ୍କ ପାଖକୁ ଯିବ ନାହିଁ, ତମେ ଯାହ ପତ୍ନୀମାନଙ୍କ ପାଖକୁ ଯା। ଭଗବାନ କହିଲେ ନାହିଁ ବ୍ରାହ୍ମଣ ପତ୍ନୀମାନଙ୍କ ପାଖକୁ ଯା, ଭଗବାନ କହିଲେ ପତ୍ନୀମାନଙ୍କ ପାଖକୁ ଯା। ତେଣୁ ଏଇଥିରୁ ଆମେ ଜାଣିବା, ସେ ପତ୍ନୀମାନେ ଭଗବାନଙ୍କୁ ନିଜର ସ୍ୱାମୀ ହିସାବରେ ଗ୍ରହଣ କରିଥିଲେ। ମାଧୁର୍ଯ୍ୟ ସମ୍ବନ୍ଧରେ ଶୃଙ୍ଗାର ରସରେ ସମ୍ବନ୍ଧିତ ହୋଇଥିଲେ, ତେଣୁ ଭଗବାନ ମଧ୍ୟ ତାଙ୍କୁ ସେହିଭଳି ଭାବରେ ନିଜର ପତ୍ନୀ ରୂପରେ ଗ୍ରହଣ କରିଥିଲେ। ତେଣୁ ସେ କହିଲେ ନାହିଁ ଯାଅ ତାଙ୍କ ପତ୍ନୀମାନଙ୍କ ପାଖକୁ ଯାଅ ବୋଲି, ସେ କହିଲେ ପତ୍ନୀମାନଙ୍କ ପାଖକୁ ଯାଅ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଯେତେବେଳେ ଭଗବାନଙ୍କ ସାଙ୍ଗ ବାଳକମାନେ ଗଲେ, ସେଠି ଯାଇକିରି ପୁଣି ପ୍ରଣାମ କରିକି କହିଲେ ସେ କଥା, ଯେତେବେଳେ କ'ଣ ଦ୍ୱିଜ ପତ୍ନୀମାନେ ସେମାନେ ଭଗବାନଙ୍କର କଥା ଶୁଣିକିରି ଭଗବାନ ଭକ୍ତ ହେଇଯାଇଛନ୍ତି। ବିକ୍ରେତୁ କାମା ଖେଳ ଗୋପ କନ୍ୟା ମୋରାରି ପାଦାର୍ପିତ ଚେତ ବୃତ୍ତି ଦଧ୍ୟାରି କାମୋ ଅବସାଦ ଗୋଚା ଗୋବିନ୍ଦ ଦାମ ଧରମାଧବେଦି। ଅଭିମାନେ ଯେଉଁ ଲହୁଣୀ ବା ମାଲି ବି ଯେଉଁ କ'ଣ ମାଲାକା ବା ଯେଉଁ ପାନ ଏସବୁ ବିକିବା ପାଇଁ ଯେଉଁ ମାନେ ଯାଆନ୍ତି ବୃନ୍ଦାବନରୁ, ସେମାନେ ଏଇଭଳି ଭାବରେ ଭଗବାନ ଲୀଳାକୁ ବର୍ଣ୍ଣନା କରନ୍ତି। ଆଜି ଭଗବାନ ଏଇ ଲୀଳାଟା କଲେ, ଏଇ ଲୀଳାଟି କଲେ, ଏଇ ଲୀଳାଟି କଲେ, ଏଇଭଳି ଭାବରେ ଶୁଣି ଶୁଣିକି ସେମାନେ ଭଗବାନ ଭକ୍ତ ହେଇଯାଇଛନ୍ତି। ଏଇ ସତ୍ସଙ୍ଗର ଫଳ ଏକାଦଶ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସତ୍ସଙ୍ଗର ଫଳ। ତେଣୁ ଭଗବାନ ସହିତ ଆମର ସମସ୍ତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ତେଣୁ ଏ ଦ୍ୱିଜ ପତ୍ନୀମାନଙ୍କର ଭଗବାନ ସହିତ ଏଇ ଶୃଙ୍ଗାର ରସରେ ସେମାନେ ସମ୍ବନ୍ଧିତ ଥିଲେ, ତେଣୁ ସେଇ ଶୃଙ୍ଗାର ରସ ତାଙ୍କର ଆସିଯାଇଛି, ଭଗବାନ ନିଜର ସ୍ୱାମୀ ରୂପରେ ଗ୍ରହଣ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ପଠେଇଲେ, ଯେତେବେଳେ ଶୁଣିଲେ ସେମାନେ ଭଗବାନ ଏଠି ଆସିଛନ୍ତି, ସେମାନେ ଯିଏ କିଏ କ'ଣ କରୁଥିଲେ କ'ଣ କରୁଥିଲେ ସମସ୍ତେ, ବିରାଟ ବିରାଟ ସବୁ ଭୋଜି ହେବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା, ଦେବତାମାନଙ୍କୁ ଅର୍ପଣ କରାଯିବ, ବିରାଟ ଭୋଜି ଭଳି ହେଇଥିଲା, ସେ ବିରାଟ ବିରାଟ ବର୍ତ୍ତନକୁ ମୁଣ୍ଡେଇକିରି ଚାଲିଲେ। ଏବଂ ଯେତେବେଳେ ଯାଉଛନ୍ତି, ତାଙ୍କର ସ୍ୱାମୀମାନେ ତାଙ୍କୁ ବାଧା ଦେଉଛନ୍ତି, ସ୍ୱାମୀମାନେ ବା ତାଙ୍କ ପିତାମାନେ ଭାଇ ବନ୍ଧୁ ବା ଯେଉଁମାନେ ଅଛନ୍ତି ସବୁ ବାଧା ଦେଉଛନ୍ତି, କୁଆଡ଼େ ଯାଉଛ କୁଆଡ଼େ ଯାଉଛ, ଭୋଗ ଲାଗିବ ଇଏ ଭୋଗ ଲାଗିବ, କିନ୍ତୁ ସେମାନେ ମାନିଲେ ନାହିଁ। ଦେଖନ୍ତୁ ସ୍ତ୍ରୀ ଲୋକ ଏବଂ କାନ୍ଧି ମୁଖ ଧରିଛନ୍ତି, ବିରାଟ ବିରାଟ ଯେଉଁ ଭୋଗ ଧରିଛନ୍ତି, କିନ୍ତୁ ତାଙ୍କର ସ୍ୱାମୀମାନେ ଖାଲି ଅଭିନୟ କରୁନାହାନ୍ତି, ତାଙ୍କୁ ଯେତେ ଶକ୍ତି ରହି ସବୁ ଶକ୍ତି ଦ୍ୱାରା ବାଧା ଦେଉଛନ୍ତି, କିନ୍ତୁ ଏ ସ୍ତ୍ରୀ ଲୋକମାନଙ୍କୁ ସେ ଅଟକେଇ ପାରିଲେ ନାହିଁ। ଇଏ ହେଉଛି ଚିତ୍ ବଳ, ଭଗବାନଙ୍କର ଯେଉଁମାନେ ଶକ୍ତି ପ୍ରାପ୍ତ ହୋଇ ଚିତ୍ ବଳରେ କ'ଣ ନ କରିପାରିବେ, ପଙ୍ଗୁ ମୁଁ ନଙ୍ଗ ଏତେ କିରି ମୁଁ କ'ଣ କରୁଥିବା ଆଚାଳ ମୁଙ୍ଗଳଙ୍ଗାଇତିଗିରି ତେଣୁ ଏହିଭଳି ଭାବରେ ତାଙ୍କର ପତ୍ନୀମାନେ ପଳାଇ ଆସିଲେ ଭଗବାନ ପାଖକୁ ଖାଦ୍ୟ ସବୁ ଆଣିକିରି ଏବଂ ଭଗବାନ ବହୁତ ସୁନ୍ଦର ଭାବରେ ସବୁ ଖାଦ୍ୟ ପ୍ରଦାନ କରୁଛନ୍ତି ଏବଂ ଭଗବାନ ସେ ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି ଭଗବାନ ଖାଦ୍ୟ ଗ୍ରହଣ କରିସାରିଲା ପରେ ତାଙ୍କୁ କହିଲେ ତମେ ବର୍ତ୍ତମାନ ଫେରିଯା ନା ଆମେ ଆଉ ଯିବୁ ନାହିଁ ଆମେ ଆଉ ଯିବୁ ନାହିଁ କାହିଁକି ନା ଆପଣ ଜାଣିନାହାନ୍ତି ପ୍ରଭୁ ଆମେ ଆସିଲା ବେଳେକି ଆମେ ବହୁତ ପ୍ରକାର ବାଧା ସମ୍ମୁଖୀନ ହେଇକି ଆସିଛୁ ତେଣୁ ଆମେ ଯେତେବେଳେ ଯିବୁ ବର୍ତ୍ତମାନ ଆମକୁ ସେ ଘରେ ପୁରେଇବେ ନାହିଁ ପୁରେଇବେ ନାହିଁ ନା ନା ତମେ ଯାଅ ଯେ ମୋର ସ୍ୱର୍ଣ୍ଣରେ ଆସନ୍ତି ତାଙ୍କୁ ସେ ପୂଜିତ ହେଇଯାଆନ୍ତି ସେ ଆଉ ନିନ୍ଦିତ ହୁଅନ୍ତି ନାହିଁ ଏଇଭଳି ଭାବରେ ବହୁତ କହିବା ପରେ ସେମାନେ ଫେରିକିରି ଗଲେ ବ୍ରାହ୍ମଣ ପତ୍ନୀମାନେ ଯଦି ଫେରିକି ଗଲେ ଚିନ୍ତା କରୁଛନ୍ତି ସେ ବ୍ରାହ୍ମଣମାନେ ଆମର ସ୍ୱାମୀମାନେ ବା ଆମ ପିତାମାନେ ଆମକୁ ଆଲୋ କରିବେ ନାହିଁ ଆସିକି ବଣରେ ଆସିକି ଭଗବାନ ଭଜନ କରିବା ଏଇଭଳିଆ ଚିନ୍ତା କରି କରି ଯାଉଛନ୍ତି କିନ୍ତୁ ଯେତେବେଳେ ପହଞ୍ଚିଗଲେ ଘରେ ତାଙ୍କ ସ୍ୱାମୀମାନେ ଯେତେବେଳେ ଦେଖୁଛନ୍ତି ତାଙ୍କୁ ଏଭଳି ଭାବରେ ପ୍ରଶଂସା କରୁଛନ୍ତି ନିଜକୁ ଧିକାର କରୁଛନ୍ତି ଧିକାର କରୁଛନ୍ତି ବ୍ରାହ୍ମଣମାନେ ଦେଖିକିରି ଆଶ୍ଚର୍ଯ୍ୟ ହେଇଗଲେ ଏ କ'ଣ ସେତେବେଳେ ବାଡ଼ଉଥିଲେ ବର୍ତ୍ତମାନ ଏଇଭଳି ଭାବରେ ତାଙ୍କର ପରିବର୍ତ୍ତନ ହେଇଗଲା ଏ ଭଗବାନ ଭକ୍ତିରେ ଏଇଭଳି ଭାବ ରହିଛି ପଙ୍ଗୁ ଲଙ୍ଗାଇତେ ଗିରି ବ୍ରାହ୍ମଣମାନେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ କିନ୍ତୁ ଇଏ ଠିକ୍ ଭାବରେ ହେବ ନାହିଁ ବୋଲିକିରି ସେ ମର୍ଯ୍ୟାଦା ଭଙ୍ଗ ହେଇଯିବ ବୋଲିକିରି କଂସ ଇତ୍ୟାଦି ସବୁ ରହିଛନ୍ତି ଏଇଭଳି ଭାବରେ ସେ ଆଉ ଆସିଲେ ନାହିଁ ଭଗବାନଙ୍କର ଦର୍ଶନ କଲେ ନାହିଁ ପାଖରେ ଥିଲେ ଭଗବାନ କିନ୍ତୁ ତାଙ୍କର ବହୁତ ଇଚ୍ଛା ଥିଲା ଆଚାର୍ଯ୍ୟମାନେ କହନ୍ତି ସେ ଗୋପନରେ ଯାଇକି ଭଗବାନ ଦର୍ଶନ କରିଛନ୍ତି ଏଇଟା ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ କିନ୍ତୁ ଗୋପନରେ ଯାଇକି ଭଗବାନଙ୍କୁ ଦର୍ଶନ କରିଛନ୍ତି ତେଣୁ ଏ ଯେଉଁ କଥା ରହିଛି ଏ କଥା ଏହିଭଳି ଭାବରେ ଭଗବାନ ଭକ୍ତିରେ ଜାଣିପାରିବ ଯୁଦ୍ଧରେ ଫେଲ୍ ହେଇଗଲେ ମଧ୍ୟ କିଛି ଅସୁବିଧା ନାହିଁ ଯୁଦ୍ଧରେ ଯଦି ଜଣେ ପରାଜୟ ଲାଭ କଲା ସେଥିରେ କୌଣସି ଅସୁବିଧା ନାହିଁ ଜୟ ଲାଭ କଲେ ତ ବଡ଼ ଭଲ କଥା ଭଗବତ ଧାମ କଲେ କିନ୍ତୁ ପରାଜୟ ହେଇଗଲେ ମଧ୍ୟ କିଛି ଅସୁବିଧା ନାହିଁ ପୁଣି ଭଗବାନ ସୁଯୋଗ ପ୍ରଦାନ କରିବେ ପୁଣି ସୁଯୋଗ ପ୍ରଦାନ କରିବେ କାରଣ ଏ କଲ୍ୟାଣଙ୍କର ମାର୍ଗ ତେଣୁ ଯୁଧିଷ୍ଠିର ଆମକୁ ସମସ୍ତଙ୍କୁ ଯୁଧିଷ୍ଠିର ହେବା କଥା ଆମକୁ ସବୁବେଳେ ଜୀବନ ସଂଗ୍ରାମ କରିବାକୁ ପଡ଼ୁଛି ପ୍ରତି ମୁହୂର୍ତ୍ତରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଏହିଭଳି ଭାବରେ ଅନେକ ପ୍ରକାର ବିପଦ ଆସୁଛି ଯେମିତି କୁନ୍ତିଦେବୀ କହିଲେ ବିପଦ ଗଣ ଅନେକ ବିପଦ ରହିଛି ଖାଲି କୁନ୍ତିଦେବୀଙ୍କ ଜୀବନରେ ଯାହା ଆସୁଥିଲା ଆମ ଜୀବନରେ ତାହା ନାହିଁ ତାହା ନୁହଁ ସମସ୍ତଙ୍କ ଜୀବନରେ ଆସୁଛି କିନ୍ତୁ ଆମେ ବିପଦ ପ୍ରାର୍ଥନା କରିବା ନାହିଁ କୁନ୍ତିଦେବୀଙ୍କ ଭଳି ଆମେ ବିପଦ କହିବା ନାହିଁ ଆମ ପ୍ରଭୁ ବିପଦ ଦିଅନ୍ତୁ ବୋଲି ଆମ ବିପଦରୁ ମୁକ୍ତ କରନ୍ତୁ ହେ ଘର ବନେ ମୃଗୁଣୀ କି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ ଆମେ ବିପଦରେ ପଡ଼ିଲେ ଭଗବାନ ପ୍ରାର୍ଥନା କରିବା ଏବଂ ଭଗବାନ କହୁଛନ୍ତି ଯେଉଁମାନେ ବିପଦରେ ପଡ଼ି ମୋର ଶରଣ ଯାଆନ୍ତି ବା ମୋତେ ପ୍ରାର୍ଥନା କରନ୍ତି ସେମାନେ ବହୁତ ଉଦାର ସେମାନେ ବହୁତ ସ୍ୱୀକୃତିବାନ ଚତୁର୍ବିଧା ଅବନତି ମାନ ଜନା ସ୍ୱୀକୃତି ନର୍ଜୁନ ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସ୍ୱୀକୃତିବାନ ତାଙ୍କର ସେତିକି ସ୍ୱୀକୃତି ରହିଛି ସେଠି ପୁଣ୍ୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ କି ସେମାନେ ଭଗବାନଙ୍କ ଶରଣରେ ଗଲେ ଆର୍ତ୍ତ ଯେ ବିପଦରେ ପଡ଼ିଛି ଏଇଭଳି ଭାବରେ ଅନେକ ଆର୍ତ୍ତ ରହିଛନ୍ତି ଆଚାର୍ଯ୍ୟମାନେ ଏ ଆର୍ତ୍ତର ଉଦାହରଣରେ ଏ ଗଜରାଜର ଉଦାହରଣ ଦିଅନ୍ତି ଗଜରାଜ ଚିନ୍ତା କଲା ଥାଇ ଘୋର ଜଡ଼େଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ ଗଜରାଜ ଏ ଚତୁର୍ଥମାନଙ୍କ ସମୟରେ ଏ ଲୀଳାଟି ହେଇଥିଲା ଅଷ୍ଟମ ସ୍କନ୍ଦ ଦ୍ୱିତୀୟ ଏବଂ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କଲେ ଗୋଟିଏ ଫୁଲ ଦେଇକିରି ଭଗବାନ ସନ୍ତୁଷ୍ଟ କରିଦେଲେ ଗୋଟିଏ ଫୁଲ ବେଶୀ ଦେବାକୁ ପଡ଼ିଲାନି ସେଥିରେ ଭଗବାନ ଭଗବତ ଗୀତାରେ କହିଲେ ଏକ ବଚନରେ କହିଲେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଏକ ବଚନରେ କହିଲେ ବହୁ ବଚନରେ କହିଲେ ନାହିଁ ବା ଦୁଇ ବଚନରେ କହିଲେ ନାହିଁ କୌଣସି ପରିସ୍ଥିତିରେ ବେଶୀ ମିଳିବ ନାହିଁ, ଗୋଟିଏ ମିଳିଲା ମଧ୍ୟ ସେଥିରେ ଭଗବାନ ଯଥେଷ୍ଟ, ଭଗବାନ ଏଇଭଳି ଭାବରେ ଭଗବାନ ଭକ୍ତି କରିବାରେ କେତେ ସହଜ, କିନ୍ତୁ ଲୋକମାନେ ତଥାପି ଭଗବାନ ଭକ୍ତି କରୁନାହାନ୍ତି। ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି, ଅନ୍ୟ ଭୂତ ପ୍ରେତମାନଙ୍କୁ ପୂଜା କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ଭଗବାନ ପୂଜା କରୁନାହାନ୍ତି। ଭଗବାନ ପୂଜା କେତେ ଅନାୟାସରେ ଜଣେ କରିପାରିବ, ଯେକୌଣସି ପରିସ୍ଥିତିରେ ଜଣେ କରିପାରିବ, ଏବଂ କୌଣସି କାରଣ ଯଦି କିଛି ନ ମିଳିଲା ଭଗବାନଙ୍କୁ ଅର୍ପଣ କରିବା ପାଇଁ, ପତ୍ରଟି ମଧ୍ୟ ମିଳିଲା ନାହିଁ, ଫୁଲଟି ମଧ୍ୟ ମିଳିଲା ନାହିଁ, ଫଳଟି ମଧ୍ୟ ମିଳିଲା ନାହିଁ, ପାଣି ପିଟିକି ମଧ୍ୟ ମିଳିଲା ନାହିଁ, ତାହେଲେ ଭଗବାନଙ୍କୁ ପୂଜା କରିହେବ ନା ନାହିଁ? ନା ହେବ, କେମିତି ହେବ କି କହିବେ, କେମିତି ହେଇପାରିବ, କେମିତି ହେବ? ମାନସରେ ହେବ, ମନରେ ଅର୍ପଣ କରିବେ, ଆପଣ ଚପଲ ପୋଡ଼ି ଦେଇପାରିବେ ଭଗବାନ ମନରେ? ଗୋଦାବରୀ ନଦୀ ତଟରେ ଜଣେ ବ୍ରାହ୍ମଣ ଥିଲେ, ଦରିଦ୍ର ବ୍ରାହ୍ମଣ, ସେ ଭଗବାନଙ୍କର ପୂଜା ଭକ୍ତ ଥିଲେ, କିନ୍ତୁ ଭଗବାନ ଦରିଦ୍ର, ସେ ଭଗବାନ ଚାହୁଁଥିଲେ ବହୁତ ଆଡ଼ମ୍ବରରେ ପୂଜା କରିବା ପାଇଁ, କିନ୍ତୁ ଦରିଦ୍ର ଦାରିଦ୍ରତା ହେତୁ ପୂଜା କରି ମନରେ ସବୁବେଳେ ଦୁଃଖ ରହୁଥିଲା। ଗୋଟେ ଥର ସେ ଶୁଣିଲେ ଭାଗବତ ଏକାଦଶ ସତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଆଠ ପ୍ରକାର ପ୍ରତିମା ରହିଛନ୍ତି, ଆଠ ପ୍ରକାର ବିଗ୍ରହ ରହିଛନ୍ତି, କ'ଣ ଲେପ୍ୟା ଲେଖ୍ୟା ଶୈକତି ମଣିମୟୀ ମନୁମୟୀ ମନମୟୀ, ତା ଦେହରେ ଗୋଟେ ରହିଛି ମନରେ, ମନରେ ମଧ୍ୟ ଆମେ ଭଗବାନ ପୂଜା କରିପାରିବା ମନମୟୀ। ଏ କଥା ଯେତେବେଳେ ଶୁଣିଲେ ସେ ବ୍ରାହ୍ମଣ ଜଣଙ୍କ ବହୁତ ଖୁସି ହେଇଗଲେ, ଖୁସି ହେଇଗଲେ। ତା ପରଦିନ କ'ଣ କଲେ, ଗୋଦାବରୀ ନଦୀରେ ସ୍ନାନ କରିକିରି ଭଗବାନଙ୍କୁ ପୂଜା କରୁଛନ୍ତି, ପୂଜା କରୁଛନ୍ତି, ଷୋଡ଼ଶ ଉପଚାର ପୂଜା କରୁଛନ୍ତି, ବହୁତ ପ୍ରକାର ରତ୍ନ ସିଂହାସନ ତିଆରି କରିଛନ୍ତି, ବହୁତ ପ୍ରକାର ମୂଲ୍ୟବାନ ବସ୍ତ୍ର ସବୁ ଦେଇକିରି ବହୁତ ପ୍ରକାର ବହୁତ କ'ଣ ଧନଧାନ୍ୟରେ ରହିଛି, ବହୁତ ପ୍ରାଚୁର୍ଯ୍ୟରେ ଭଗବାନ ପୂଜା କରୁଛନ୍ତି, ଐଶ୍ୱର୍ଯ୍ୟରେ ପୂଜା କରୁଛନ୍ତି। ପୂଜା କରିକିରି ସେଇଭଳି ଭାବରେ ବହୁତ ପ୍ରକାର ଭୋଗ ଲାଗିଗଲେ, ବର୍ତ୍ତମାନ ଭଗବାନ ଭଗବାନ ଲାଗିବ, ସେ ମନରେ ସବୁ ତିଆରି କରିଦେଲେ ଅନ୍ନ ଏଇଭଳି ଭାବେ ବ୍ୟଞ୍ଜନ କରିକିରି ଅନେକ ପ୍ରକାର 64 ପ୍ରକାର ବ୍ୟଞ୍ଜନ ତିଆରି କରିଦେଲେ, ତିଆରି କରିକିରି ଆଉ ଲାଷ୍ଟକୁ କ୍ଷୀରିଟା କଲେ, ଭୁଲିଗଲେ କ୍ଷୀରିଟା ପ୍ରଥମେ କରିବା କଥା, ମିଷ୍ଟାନ୍ନ କ୍ଷୀରିଟା ଲାଷ୍ଟକୁ କରିଦେଲେ, କିନ୍ତୁ ଭୋଗ ଯେତେବେଳେ ଲଗଉଛନ୍ତି ଚିନ୍ତା ହେବ ତାହେଲେ କ୍ଷୀରିଟା ଗରମ ଥିବ, ସେ ମନରେ ସବୁ ଚାଲିଛି, ଅନେକ କରିକିରି ମନରେ ସେ କ୍ଷୀରିରେ ହାତ ଆଙ୍ଗୁଠି ବୁଡ଼େଇଦେଲେ। ମୋର ଗୋଟେ ପର୍ସନାଲ ଏକ୍ସପିରିଏନ୍ସ କହିବି, ମୁଁ ଯେତେବେଳେ ପ୍ରଥମେ ଜଗନ୍ନାଥଙ୍କୁ ପୂଜା କରୁଥିଲି ଆମ ଗ୍ରାମରେ ଗଦେଇ ନିକଟରେ ଆମ ଗ୍ରାମ ଜଗନ୍ନାଥଙ୍କ, ମୁଁ ଯେତେବେଳେ ବ୍ରତ ହେଲା ପରେ ପ୍ରଥମେ ମୋତେ ଦିଆଗଲା ଦାୟିତ୍ୱ ପୂଜା କରିବା ପାଇଁ, ମୁଁ ଷଷ୍ଠ ସପ୍ତମରେ ପଢ଼ୁଥିଲି, ସେ ସମୟରେ ମୁଁ ଜାଣିନି କେମିତି ରୋଷେଇ କରାଯିବ, ମୁଁ ଖାଲି ଜାଣିଛି ଚାଉଳ ଯେଉଁ ରହିଛି ଜଳଟା ଗରମ ହେଲେ ଚାଉଳ ପଡ଼ିବ, ତେଣୁ ଜଳଟା କେମିତି ଗରମ ହେଲେ କେମିତି ଜାଣିବା, ତେଣୁ ହାତ ବୁଡ଼େଇଦେଲି, ମୋ ହାତ ମଧ୍ୟ ସେଭଳିଆ ଫଟକା ହେଇଯାଇଥିଲା। ତେଣୁ ଇଏ ଜଣେ ଭକ୍ତ ଜଣଙ୍କ ବ୍ରାହ୍ମଣ ଜଣଙ୍କ ଯେତେବେଳେ ମନରେ ଚିନ୍ତା କରୁଛନ୍ତି, ତେଣୁ ଯେଉଁ ପାୟସାନ ରହିଛି ମିଷ୍ଟାନ୍ନ ତା ଦେହରେ ଯେତେବେଳେ ଆଙ୍ଗୁଠି ବୁଡ଼େଇଦେଲେ ସେତେବେଳେ ଆଙ୍ଗୁଠି ବି ଫଟକା ହେଇଗଲେ, ମନେ ଦେଖନ୍ତୁ ଏସବୁ କଳ୍ପନା ନୁହେଁ, ଘଟଣା ସବୁ ଫ୍ୟାକ୍ଟ। ଏବଂ ଭଗବାନ ବୈକୁଣ୍ଠରେ ଭଗବାନ ଲକ୍ଷ୍ମୀଦେବୀଙ୍କ ସହିତ ପୋଷା କରୁଥିଲେ, ସେହି ସମୟରେ ପୋଷା କରୁଥିଲେ, ଦେଖିଲେ ଏଇ ଘଟଣାଟି ଭଗବାନ ସବୁ ଜାଣନ୍ତି, କେଉଁଠି କ'ଣ ହେଉଛି କ'ଣ ନାହିଁ ସବୁ ଜାଣନ୍ତି, ସିଏ କୋଟି କୋଟି ବ୍ରହ୍ମାଣ୍ଡରେ କେଉଁଠି କ'ଣ କ'ଣ ହେଉଛି କେତେବେଳେ କେଉଁଠି ହେଉଛି ଆମେ ଚିନ୍ତା କରିପାରିବେ, ଆମ ମୁଣ୍ଡ ଖରାପ ହେଇଯିବା, ପାଗଳ ହେଇଯିବା, କିନ୍ତୁ ଭଗବାନ ସବୁ ଜାଣନ୍ତି, ସବୁ ଜାଣନ୍ତି। ତେଣୁ ହସିଦେଲେ ଭଗବାନ, ଭଗବାନ ହସିଦେଲେ, ଲକ୍ଷ୍ମୀଦେବୀ ପଚାରିଲେ କ'ଣ ପାଇଁ ପ୍ରଭୁ ହସିଲେ, ଭଗବାନ ଆଉ ତାଙ୍କୁ କିଛି କହିଲେ ନାହିଁ, ସାଙ୍ଗେ ସାଙ୍ଗେ ସ୍ମରଣ କରିଦେଲେ, ତାଙ୍କର ଯେଉଁ ପାର୍ଷଦମାନେ ଯାଇକିରି ବିମାନଟା ନେଇକି ପଳେଇଗଲେ, ଗୋଦାବରୀ ନଦୀ ପାଖରେ ପହଞ୍ଚିକିରି ତାଙ୍କୁ ଦହିକିରି ପଳେଇ ଆସିଲେ, ଏହା ଗୋଟେ ପାର୍ଷଦ ପ୍ରଦାନ କଲେ, ଏବଂ ସେ ବୈକୁଣ୍ଠ ଗଲା, ବୈକୁଣ୍ଠ ଚାଲିଗଲେ। ଏଇଭଳି ଭାବରେ ଭଗବାନଙ୍କର ପୂଜା ବହୁତ ସହଜ, ସେଥିପାଇଁ ଅହିତୁକୀୟ ଅପ୍ରତିହତା, ଭଗବାନଙ୍କ ପୂଜା ଭକ୍ତି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ହୋଇପାରିବ ନାହିଁ। ଭାଗବତ ଆରମ୍ଭରେ ସିଦ୍ଧ ଗୋସ୍ୱାମୀ କଥା କହୁଥିଲେ, ତେଣୁ ଭଗବାନଙ୍କର ଏହିଭଳି ଭାବରେ ପୂଜା ଭଗବାନ ଭକ୍ତି କେତେ ସହଜ। ରାଜ ବିଦ୍ୟା ରାଜ ବିଜ୍ଞାନ ପବିତ୍ର ଇଦମ ଉତ୍ତମ ପ୍ରତୀକ୍ଷା ଭଗବାନ ଧର୍ମ ସୁସୁଖମ କର୍ତ୍ତମବ୍ୟମ ବହୁତ ସୁଖଦାୟକ ଭଗବାନ ଭକ୍ତି। କିନ୍ତୁ ତଥାପି ଲୋକମାନେ ଭକ୍ତି କରୁନାହାନ୍ତି। ତେଣୁ ଏହିଭଳି ଭାବରେ ଆମ କଥା ଥିଲା ଯୁଧିଷ୍ଠିର ସ ଯୁଦ୍ଧରେ ସେ ସ୍ଥିର। ଆମେ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କୁ ସ୍ମରଣ କରିକିରି ଯୁଦ୍ଧ କରିବା। ଭୌତିକ ଜଗତରେ ଆମକୁ ସବୁବେଳେ ସ୍କୋପ ଭଗବାନ ଦେଉଛନ୍ତି, ସବୁବେଳେ ବିପଦ ଆସୁଛି, ପ୍ରତି ପଦକ୍ଷେପରେ ବିପଦ ଆସୁଛି। ପଦମ ଯଦି ବିପଦ ଗୋଟିଏ ପାଦ ପକେଇଲେ ବିପଦ ଆସିବ, କହିହେବ ନାହିଁ। ଆମର ଶିଶୁକାନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଝୁଣ୍ଟି ପଡ଼ିଲେ ଉଠି ପଡ଼ିବୁ ନାହିଁ, ଉଠିପାରିବୁ ନାହିଁ। ଏମିତି କୌଣସି କାରଣ ମୁଁ ସେଦିନ ଆମର ହଲ୍ରେ ମୁଁ ତରତରେଇକି ଆସିଛି, ଅନ୍ୟମାନଙ୍କୁ ମାନେ କ'ଣ ଖାଇବାକୁ ଦେବା ପ୍ରଦାନ କରାଯିବ, କାହାର କ'ଣ ଦରକାର ହେବ ବୋଲି ମୁଁ ତରତରେଇକି ଆସୁଛି। ତରତରେଇକି ଗୋଟେ ହାତ ଗୋଡ଼ ଧୋଇକି ଆସିଲା ବେଳକୁ ଏଠି ଜଳ ପାଣି ପଡ଼ିଛି, ମୋ ଗୋଡ଼ ଖସିଗଲା, ମୁଣ୍ଡ ଫାଟିଗଲା। ସେଇଭଳି ଭାବ ତେଣୁ ପ୍ରତି ଚୁଟି ପଡ଼ିଲେ ଉଠି ପଡ଼ିବୁ ନାହିଁ। ଆମର ଜଣେ ରହିଛନ୍ତି ବ୍ରହ୍ମପରମ୍ପୁର ଗୋଟେ ରହିଛି ଘଟଣା, ଜଣେ ବ୍ୟକ୍ତି ସ୍ନାନ କରୁଥିଲେ, ବୃଦ୍ଧ ବ୍ୟକ୍ତି ଜଣେ ସ୍ନାନ କରୁଥିଲେ, ସେ ବେଶୀ ବୟସ ହେଇନାହିଁ, ସ୍ନାନ କରୁଥିଲେ ଜଳରେ। ସେଠି ଗୋଟେ ଋଷିକୁଲ୍ୟା ନଦୀ ରହିଛି, ଋଷିକୁଲ୍ୟା ନଦୀରେ ସ୍ନାନ କରୁଥିଲେ, ଅଳ୍ପ ଜଳ, ବେଶୀ ଜଳ ନାହିଁ ସେଠି, ମାନେ ଖରାଦିନର କଥା, ବେଶୀ ଜଳ ନାହିଁ। କିନ୍ତୁ ତାଙ୍କର ମୂର୍ଚ୍ଛା ରୋଗ ରହିଛି, ମୂର୍ଚ୍ଛା ରୋଗ ରହିଛି, ମୂର୍ଚ୍ଛା ପଡ଼ିକି ପଡ଼ିଗଲେ ସେ ଜଳରେ ମୃତ୍ୟୁବରଣ କଲେ। ଏବଂ ତାଙ୍କର ପତ୍ନୀ ଯିଏ ବିଧବା ହୋଇଗଲେ, ଏଭଳି ଭାବରେ ଏ ଘଟଣାଟି ପ୍ରତି ତାଙ୍କ ଶ୍ୱଶୁର ଘର ଗ୍ରାମର କଥା, ଶ୍ୱଶୁର ଘର ଗ୍ରାମ କଥା, ପିତ୍ତଳର କଥା। ତେଣୁ ସେଠି ଯେଉଁ ତାଙ୍କର ପତ୍ନୀ ରହୁଥିଲେ, ଆମ ଶ୍ୱଶୁର ଘରଙ୍କ ସାମ୍ନା ତାଙ୍କର ଘରଟା ଥିଲା, ପ୍ରତିଦିନ ସେ ଆସି ଗୋଟେ ରହିଛନ୍ତି, ରାଧାକୃଷ୍ଣ ମନ୍ଦିର ରହିଛନ୍ତି ବ୍ରହ୍ମପୁରରେ। ସବୁଆଡ଼େ ଆପଣ ଦେଖିବେ କୃଷ୍ଣଙ୍କର ମନ୍ଦିର ରହିଛି, ବିରାଟ ବିରାଟ ଦାଣ୍ଡ, ବିରାଟ ବିରାଟ ମନ୍ଦିର ସବୁ ରହିଛି। ଆଗକାଳେ ବହୁତ ଭଗବାନ ପୂଜା ସବୁ ହେଉଥିଲା, ବ୍ରହ୍ମପୁର ତାଙ୍କ ନାମ ହେଇଛି, ବ୍ରହ୍ମ ଭଗବାନ ନାମ ଅଛି ବ୍ରହ୍ମପୁର। ସେ ମାତା ଜଣଙ୍କ ପ୍ରତିଦିନ ଆସିକରି ଯେତେବେଳେ ଘଣ୍ଟା ବାଜେ ମନ୍ଦିରରେ, ସବୁଦିନ ଆସିକରି ଦାଣ୍ଡରେ ମୁଣ୍ଡିଆ ମାରନ୍ତି, ପ୍ରଣାମ କରନ୍ତି, ଯିଏ ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତୁ ନା କାହିଁକି, ସକାଳେ ସନ୍ଧ୍ୟାବେଳେ ଯେତେବେଳେ ଘଣ୍ଟା ବାଜିବ ଭଗବାନଙ୍କୁ ଆରତୀ ହେଲାବେଳେ ସବୁବେଳେ ଆସି ମୁଣ୍ଡିଆ ମାରନ୍ତି। ଘର ତାଙ୍କ ମନ୍ଦିର ସାମ୍ନାରେ, ତାଙ୍କ ଘରଟା ପାଖରେ ଆସି ତାଙ୍କ ଦାଣ୍ଡକୁ ଆସିଗଲେ ଭଗବାନ ଦେଖାଯିବେ, ଏଇଭଳି ଭାବେ ଜଣକି କରନ୍ତି। ଏ କିଛିଦିନ ତଳର ଘଟଣା, କିଛିଦିନ ତଳର ଘଟଣା, ସେ କୋମାରେ ପଡ଼ିଗଲେ, ତାଙ୍କର ଯେଉଁ ଦୁଇ ପୁଅ ଅଛନ୍ତି, ତାଙ୍କ ଦୁଇ ପୁଅ ଭିତରୁ ସାନ ପୁଅ ଯିଏ, ସିଏ କୌଣସି ଉପାୟରେ ଆମର ଏଇ କୃଷ୍ଣ ଚେତନା ସହିତ ଆମ ସହିତ ସବୁ ସମ୍ବନ୍ଧିତ ଅଛି, ଆମ ସହିତ ସମ୍ବନ୍ଧିତ ହେଇଛନ୍ତି। ତେଣୁ ସେ କୃଷ୍ଣ ଚେତନା କ'ଣ ଜାଣୁ, ସେ ପୁନେରେ ରହୁଥିଲେ, କୃଷ୍ଣ ଚେତନା ବିଷୟରେ ତାଙ୍କର ଜ୍ଞାନ ରହିଛି, ଯଦି କୃଷ୍ଣ ଚେତନା ଗ୍ରହଣ କରିନାହାନ୍ତି, କିନ୍ତୁ ସେ ପୁନେରେ ରହୁଥିଲେ। ଏବଂ ତାଙ୍କର ଦୁଇ ଭାଇ ଭିତରେ ହେଲା କ'ଣ, ତା ଦୁଇ ପତ୍ନୀ ଭିତରେ ତାଙ୍କର ଘଟଣା ହେଲା, ତାଙ୍କର ବଡ଼ ଭାଇଙ୍କର ପତ୍ନୀ ସେ କହିଲେ, ତୁ ନେଇଯାଉନୁ ମାଆକୁ, ତୁ ନେଇଯା, ଏଭଳି ଭାବରେ କହିକି ସେ ନେଇଗଲେ, ମାଆଙ୍କୁ ନେଇଗଲେ, ପୁନେରେ ରଖିଲେ, ଗୋଟେ ନର୍ସ ଫର୍ସ ରଖିକି ତାଙ୍କ ସେବା କରୁଥିଲେ। ମୃତ୍ୟୁର କିଛିଦିନ ପୂର୍ବରୁ ସେ କମାରେ ପଡ଼ିଗଲେ, କମାରେ ପଡ଼ିଗଲେ ଯେତେବେଳେ ସେହି ସମୟରେ ସେ ବ୍ୟକ୍ତି ଜଣଙ୍କ, ସେ ଯେଉଁ ତାଙ୍କର ପୁଅ, ସାନ ପୁଅ, ସେ କ'ଣ କଲା, 24 ଘଣ୍ଟା ଏଇ ପ୍ରଭୁପାଦଙ୍କର କ୍ୟାସେଟ୍ ଲଗେଇଲେ, ହରିକୃଷ୍ଣ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ। ତେଣୁ ଏହିଭଳି ଭାବରେ ତାଙ୍କ ପତ୍ନୀ ଜଣଙ୍କ ସେ କୃଷ୍ଣ ଭକ୍ତ ନୁହନ୍ତି, ଏବଂ ସେ ମଧ୍ୟ ଧାରାରେ ଏତେ ଆସିନାହାନ୍ତି, କିନ୍ତୁ ସେ ସେଇଠି କ୍ୟାସେଟ୍ ଲଗାଉଥିଲେ। ଏବଂ ଏହିଭଳି ଭାବରେ 2-3 ଦିନ ପର୍ଯ୍ୟନ୍ତ ନନ୍ଷ୍ଟପ୍ ଚାଲିଲା ସେ କ୍ୟାସେଟ୍, ଏବଂ ଅନ୍ତିମରେ ସେ ମୃତ୍ୟୁବରଣ କଲେ। ଦେଖନ୍ତୁ କେତେ ବଡ଼ ଭାଗ୍ୟ ତାଙ୍କର, କୃଷ୍ଣ ଚେତନାକୁ ଗ୍ରହଣ କରିନାହାନ୍ତି, କିନ୍ତୁ କୌଣସି ଭକ୍ତଙ୍କର ସଂସ୍ପର୍ଶରେ ଆସିକରି ସେଇଭଳି ଭାବରେ ଏଇ କ୍ୟାସେଟ୍ ଲଗେଇଥିଲେ, ପ୍ରଭୁପାଦ କ୍ୟାସେଟ୍ ଲଗେଇଥିଲେ, ତେଣୁ ସେ କମାରି ଥିଲେ ମଧ୍ୟ ଅନ୍ତିମରେ ସେ ମୃତ୍ୟୁବରଣ କଲେ। ଅନ୍ତିମ ସମୟରେ ଜାଣିନି କାହାର କେଉଁଦିନ ମୃତ୍ୟୁ ସମୟ ଆସିବ, କିନ୍ତୁ ସେ ଜାଣିନଥିଲେ ତାଙ୍କର ମୃତ୍ୟୁ କେବେ ହେବ, କିନ୍ତୁ ସେଇଟା ପକାଇଥିଲେ। ଯଦି ଆହୁରି ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିଥାନ୍ତେ ତାହେଲେ ସେ ପକାଇଥାନ୍ତେ, ଯାହା ବି କରିଥାନ୍ତେ, କହି ହେଉନି କ'ଣ ହେଇଥାନ୍ତା, କିନ୍ତୁ ସେ କନଷ୍ଟାଣ୍ଟ ଚାଲିଥିଲା କଥା ଏଇ ପ୍ରଭୁପାଦ କୀର୍ତ୍ତନ, ଏବଂ ସେ ସେଇଭଳି ଭାବରେ ଶେଷରେ ତ୍ୟାଗ କଲେ। ତେଣୁ ଆପଣମାନେ ଚିନ୍ତା କରିପାରନ୍ତି କ'ଣ ତାଙ୍କର ହୋଇଥିବ, ତାଙ୍କର କ'ଣ ତାଙ୍କର ଫଳ କ'ଣ ହୋଇଥିବ। ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା, ପ୍ରତି ମୁହୂର୍ତ୍ତରେ ପଦମ ପଦମ ଯାତ ବିପଦା, ପ୍ରତି ମୁହୂର୍ତ୍ତରେ ବିପଦ ରହିଛି ଭୌତିକ ଜଗତରେ, କିନ୍ତୁ ଭଗବାନଙ୍କ ଶରଣରେ ଗଲେ ବୈକୁଣ୍ଠ ଲୋକରେ କୌଣସି ବିପଦ ନାହିଁ, କିନ୍ତୁ ଭୌତିକ ଜଗତରେ ସବୁବେଳେ ବିପଦ ରହିଛି, ପ୍ରତି ମୁହୂର୍ତ୍ତରେ ପ୍ରତି ମୁହୂର୍ତ୍ତରେ ବିପଦ ରହିଛି। ତେଣୁ ଭକ୍ତଙ୍କ ପାଇଁ ଇଏ ଗୋଟେ ସୁଯୋଗ, ବିପଦ ପଡ଼ିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା। ତେଣୁ ଯୁଧିଷ୍ଠିର, ଏ ଯୁଧିଷ୍ଠିର ଶବ୍ଦରୁ ଏଇସବୁ କଥା ଆସିଲା, ଯୁଧିଷ୍ଠିର ଯୁଦ୍ଧରେ ସ୍ଥିର ହେବା। ଆମେ ମଧ୍ୟ ସେଇଭଳି ଭାବରେ ବିପଦ ଆସିଲା ମାନେ ଆମେ ଏଇଭଳି ଭାବରେ ଚିନ୍ତା କରିବା, ଭଗବାନଙ୍କୁ ସ୍ମରଣ କରିବା, ଆମକୁ ଗୋଟେ ସ୍କୋପ୍ ମିଳିଲା ଭଗବାନଙ୍କୁ ସ୍ମରଣ କରିବା ପାଇଁ। ଏବଂ ଭଗବତ ଗୀତାରେ ମୋତେ ଭଗବାନ କହିଲେ କ'ଣ, ହତୋବା ପ୍ରାପ୍ତ ସ୍ୱର୍ଗମ, ଆମେ ଯଦି ମୃତ୍ୟୁବରଣ କଲେ ମଧ୍ୟ ସ୍ୱର୍ଗ ପ୍ରାପ୍ତ ହେବା, ଏବଂ ଜିତ୍ୱା ଭା ଭୁକେଶ ମୟି, ଜିତିଲେ ମୟିକୁ ଭୋଗ କରିବେ। ତେଣୁ ଏ ଭୌତିକ ସ୍ତରର କଥା, କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧ ପାଇଁ ଏଇସବୁ କଥା କୁହାଯାଇଛି। ଆମେ ଯେଉଁମାନେ ଭକ୍ତି ମାର୍ଗକୁ ଆସେ ଆମ କଥା କ'ଣ କୁହାଯିବ, ଏମାନେ ସବୁ ସ୍ପେଶାଲ ସ୍ପେଶାଲ ସବୁ ଆମମାନଙ୍କ ପାଇଁ ସ୍ପେଶାଲ ସବୁ ରହିଛି, ପ୍ରୋଭିଜନ ସବୁ ରହିଛି, ସ୍ପେଶାଲ ପ୍ରୋଭିଜନ। ତେଣୁ ଏଇଭଳି ଭାବରେ ଯୁଧିଷ୍ଠିର ଆମେ ସେଭଳି ଭାବରେ ଯୁଦ୍ଧରେ ସ୍ଥିର ହେବା, ସବୁ ସମୟରେ ବିପଦ ଆସିବ, ଭୌତିକ ଜଗତରେ ଆମେ ଅଛେ। ପ୍ରଭୁପାଦ ମହାରାଜ କହନ୍ତି, ଟୁ ମେକ୍ ଏ ବେଷ୍ଟ ୟୁଜ୍ ଅଫ୍ ଦ ବ୍ୟାଡ୍ ବାର୍ଗେନ୍, ଏ ଆମର ଶରୀର ଯେଉଁ ରହିଛି ଗୋଟେ ବ୍ୟାଡ୍ ବାର୍ଗେନ୍, ଗୋଟେ ଖରାପ ସଉଦା ହୋଇଯାଇଛି, ଖରାପ ସଉଦା ହୋଇଯାଇଛି, କିନ୍ତୁ କ'ଣ କରିବା, ତେଣୁ ଏ ଖରାପ ସଉଦାଟାର କେମିତି ଶ୍ରେଷ୍ଠ ବ୍ୟବହାର କରାଯାଇପାରିବ, ବେଷ୍ଟ ୟୁଜ୍ କରାଯାଇପାରିବ। ଖରାପ ସଉଦାଟା ଆମ ଶରୀର ପ୍ରାପ୍ତ ହୋଇଛେ, ଏ ଶରୀରଟି ଭଗବାନଙ୍କୁ ଭୁଲି ଯାଇଥିବାରୁ ଶରୀରଟି ପ୍ରାପ୍ତ ହୋଇଛେ, ଭୌତିକ ଶରୀର, କିନ୍ତୁ ଏହି ଶରୀର ମାଧ୍ୟମରେ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ତାହେଲେ ମଧ୍ୟ ଏଇଟା ଏଇ ଶରୀରଟି ଆମର କ'ଣ ଗୋଟେ ଚିତ୍ ଶରୀରରେ ପରିଣତ ହୋଇଯିବ। ଏହା ଦଶ୍ୟ ହରଡ଼ ଦାସେ କର୍ମଣା ମନସା ଗିରା ନିଖିଳାସ ବ୍ୟବସ୍ଥା ଆସୁ ଜୀବନ ମୁକ୍ତ ସାବୁଚ୍ୟତି, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସବୁବେଳେ କାୟ ମନ ବାକ୍ୟରେ ଭଗବାନ ସହିତ ଯୁକ୍ତ ହୋଇଥିବାରୁ ସେମାନେ ସବୁ ଅବସ୍ଥାରେ ଜୀବନ ମୁକ୍ତ, ସେମାନେ ଆଉ ଭୌତିକ ନଥାନ୍ତି, ତାଙ୍କର ଶରୀର ପରମାର୍ଥିକ ଶରୀର ହେଇ ଚିତ୍ ଶରୀର ହୋଇଯାଇଥାଏ ତାଙ୍କର। ତେଣୁ ଏଇଭଳି ଭାବରେ ଆମର ଆବଶ୍ୟକତା ରହିଛି ଯୁଧିଷ୍ଠିର ମହାରାଜ ଆମର ଆଶ୍ଚର୍ଯ୍ୟ, ଆମର ହେଉଛନ୍ତି କ'ଣ ଆମର ଆଦର୍ଶ, ଆଦର୍ଶ ଆମେ ଭଳି ସେଇଭଳି ଭାବରେ ଯୁଧିଷ୍ଠିର ହେବା, ଜଣେ ଜଣେ ଯୁଧିଷ୍ଠିର ଯୁଦ୍ଧରେ ସ୍ଥିର ହେବା, ଯୁଧିଷ୍ଠିର ଇଏ ଧର୍ମରାଜ, ଆମେ ତ ସେଇ ଭଗବାନଙ୍କର ଶରଣରେ ଯାଇଛେ, ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ ଭଗବାନଙ୍କ ଶରଣରେ ଆମେ ଯାଇଛେ। ତେଣୁ ଆମେ ଆଶା କରିବା ଆମେ ଏଇଭଳି ବିପଦ ଆସିଲେ ଆମେ ସ୍ଥିର ହୋଇକରି ଯୁଦ୍ଧ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯାହା ହଉ, ଯୁଧିଷ୍ଠିର ଶବ୍ଦରେ ମୋର ସମୟ ପଳେଇଲା, ଯୁଧିଷ୍ଠିରସ୍ୟ ଭୀମସ୍ୟ, ତାଙ୍କର ସାନ ଭାଇ ଭୀମ, ଯୁଧିଷ୍ଠିର ପ୍ରଥମେ ଜନ୍ମ ହୋଇଥିଲେ, ମହାଭାରତରେ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ଯେତେବେଳେ ଜନ୍ମଗ୍ରହଣ କଲେ କୁନ୍ତିଦେବୀ ଧର୍ମରାଜଙ୍କୁ ସ୍ମରଣ କରିକିରି ତାଙ୍କୁ ଆହ୍ୱାନ କରିକିରି ଏଇ ପୁତ୍ର ଜନ୍ମ ହୋଇଥିଲେ, ତେଣୁ ଆକାଶବାଣୀ ହୋଇଥିଲା ଏ ଜଣେ ଧର୍ମରାଜ ହେବେ, ଏବଂ ଏଇଭଳି ଭାବରେ ତାଙ୍କ ଆକାଶବାଣୀ ହୋଇଥିଲା ଭବିଷ୍ୟତବାଣୀ। ତେଣୁ ଏ ଯୁଧିଷ୍ଠିର ଯୁଧିଷ୍ଠିର ପ୍ରଥମେ ଜନ୍ମଗ୍ରହଣ କଲେ, ତାପରେ ଗୋଟିଏ ବର୍ଷ ପରେ ଭୀମ ଜନ୍ମ ହେଲେ, ଭୀମ କୁନ୍ତିଦେବୀ ଯେତେବେଳେ ସ୍ମରଣ କଲେ ପବନ ଦେବଙ୍କୁ, ଏ ଯେଉଁ ରହିଛନ୍ତି ପାଣ୍ଡୁ ମହାରାଜଙ୍କ ନିର୍ଦ୍ଦେଶରେ କୁନ୍ତିଦେବୀ ଏଇଭଳି ଭାବରେ ଦେବତାମାନଙ୍କୁ ସ୍ମରଣ କରି ଗୋଟିଏ ଗୋଟିଏ ପୁତ୍ର ପ୍ରାପ୍ତ ହେଲେ। ତେଣୁ ଭୀମ ଯେତେବେଳେ ଜନ୍ମ ହେଲେ ସେତେବେଳେ ଆକାଶବାଣୀ ହେଲା, ଏ ବହୁତ ପ୍ରବଳ ପ୍ରତାପୀ ହେବେ, ବହୁତ ଶକ୍ତିଶାଳୀ ହେବେ, ଏଇଭଳି ଭାବରେ ଆକାଶବାଣୀ ହୋଇଥିଲା। ଭୀମ ଗୋଟିଏ ବର୍ଷ ସ୍ଥାନ, ତାପରେ କୃତ୍ୱା ପାଦାଭିବନ୍ଦନ, ଏମାନେ ଭଗବାନଙ୍କର ଜ୍ୟେଷ୍ଠ କୃତ୍ୱା, ତେଣୁ ଜ୍ୟେଷ୍ଠଙ୍କୁ ଆମେ ପ୍ରଣାମ କରିବା, ଜ୍ୟେଷ୍ଠଙ୍କୁ ପ୍ରଣାମ କରିବା, ତେଣୁ ଭଗବାନ ମଧ୍ୟ ସେଇ ଲୋକ ଲୋକାଚାର ଅନୁସାରେ ତାଙ୍କ ପାଦକୁ ଅଭିବନ୍ଦନ କଲେ, କୃତ୍ୱା ପାଦାଭିବନ୍ଦନ ବନ୍ଦନ କଲେ, ପାଦାଭିବନ୍ଦନ କଲେ, ମଥା ଲଗେଇକିରି ତାଙ୍କ ପାଦରେ ମଥା ଲଗେଇକି ତାଙ୍କୁ ଇଏ କଲେ, ପୂଜା କଲେ ବା ତାଙ୍କୁ ପ୍ରଣାମ କଲେ। ପାଦାଭିବନ୍ଦନ ପାଦ ଶବ୍ଦ ବ୍ୟବହାର କରାଯାଇଛି, ପାଦରେ ମଥା ଲଗେଇକିରି ବନ୍ଦନା କଲେ, ଭଗବାନ ପ୍ରଣାମ କଲେ, ପାଦାଭିବନ୍ଦନ, କାରଣ ସେମାନେ ଜ୍ୟେଷ୍ଠ। ତାଙ୍କର କ'ଣ ଚିନ୍ତା ହେଉଥିବ, ଭୀମ ଏବଂ ଯୁଧିଷ୍ଠିର ମହାରାଜ ଚିନ୍ତା କରନ୍ତୁ, କ'ଣ ସେମାନେ ଚିନ୍ତା, ଭଗବାନ ସେ ଜାଣନ୍ତି ଭଗବାନ ବୋଲି, କିନ୍ତୁ ସିଏ ପ୍ରଣାମ କରୁଛନ୍ତି ଆମକୁ, ସିଏ ପ୍ରଣାମ କରୁଛନ୍ତି। ତାଙ୍କର କ'ଣ ମନରେ ଚିନ୍ତା ହେଉଥିବ ଆପଣ ଚିନ୍ତା କରନ୍ତୁ, କ'ଣ ଭଗବାନ ଯଦି ଆମେ ପ୍ରଣାମ କରିବା ଆମକୁ କ'ଣ ଲାଗିବ, ଆମକୁ ଲାଗିବ। ଏଇଭଳିଆ ବହୁତ ଭାଗବତରେ ବହୁତ ବହୁତ ଲୀଳା ବର୍ଣ୍ଣନା କରାଯାଇଛି। ମୋର ଗୋଟେ ଲୀଳା ମନେ ପଡ଼ୁଛି, ଯେତେବେଳେ ରୁକ୍ମିଣୀ ଦେଇ ପଠେଇଥିଲେ ଜଣେ ବ୍ରାହ୍ମଣକୁ, ତାଙ୍କର ଚିଠି ପଠେଇ ଚିଠି ଲେଖିକିରି ପଠେଇଥିଲେ ଭାଗବତ, ଆମେ ସବୁ ସବୁ ଆଲୋଚନା କରୁଛେ, ଆମକୁ ଆମର ଭଗବାନ କୃପାରୁ ଏଇସବୁ ସୁଯୋଗ ମିଳିଛି, ଆମେ ଏଇସବୁ ଲୀଳାକୁ ଆଲୋଚନା କରୁଛେ। ସେହି ସମୟରେ ବର୍ଣ୍ଣନା କରାଯାଇଛି, ଭଗବାନ ତାଙ୍କର ନିଜେ ଯାଇକିରି ତାଙ୍କ ପାଦକୁ ସମ୍ଭାବନା କରୁଥିଲେ, ଭଗବାନ ନିଜେ ସେ ବ୍ରାହ୍ମଣଙ୍କର ପାଦକୁ ସମ୍ଭାବନା କରୁଥିଲେ, ଯାହା ତାଙ୍କୁ ପ୍ରଣାମ କରିକି ସବୁ ଏଇଭଳି ଭାବରେ ସବୁ କରିଥିଲେ। ତେଣୁ ଯାହା ବି ହେଉ, ଭଗବାନଙ୍କୁ ଯେଉଁମାନେ ଭଗବାନଙ୍କ ସହିତ କେଉଁଭଳି ଭାବ ସମ୍ବନ୍ଧିତ ନା, ଯେଉଁମାନେ କ'ଣ ବାତ୍ସଲ୍ୟ ଭାବରେ ସମ୍ବନ୍ଧିତ, ବାତ୍ସଲ୍ୟ ଭାବ ଯେଉଁମାନଙ୍କୁ ରହିଛି ସେମାନେ ଏଇଭଳି ଭାବରେ ଭଗବାନଙ୍କ ପୂଜା କରିବେ। ବାତ୍ସଲ୍ୟ ଭାବ ନନ୍ଦ ମହାରାଜ, ଯଶୋଦା ମାଣୀ, ଯଶୋଦା ରାଣୀ, ଏମାନେ ସବୁ ଭଗବାନଙ୍କ ସହିତ ବାତ୍ସଲ୍ୟ ଭାବରେ ଯୁକ୍ତ, ତେଣୁ ସେମାନେ ଭଗବାନଙ୍କୁ ପୂଜା କରିବେ ନାହିଁ, ଭଗବାନ ତାଙ୍କୁ ପୂଜା କରିବେ, ଏ ବହୁତ କଥା ଅଛି। ତେଣୁ ଏଇଠି ଦେଖିବା କୃତ୍ୱା ପାଦାଭିବନ୍ଦନ, ତାଙ୍କ ପାଦରେ ମଥା ଲଗେଇକି ଇଏ ପ୍ରଣାମ କଲେ, କୃତ୍ୱା ପାଦାଭିବନ୍ଦନ। ଫାଲ୍ଗୁନଂ ପରିରଭ୍ୟାତ, ଫାଲ୍ଗୁନ ଅର୍ଜୁନଙ୍କର 10ଟି ନାମ ରହିଛି, ତାଦେହରେ ଗୋଟିଏ ନାମ ହେଉଛି ଫାଲ୍ଗୁନ, ଏଠି ଫାଲ୍ଗୁନ ବୋଲି କାହିଁକି କୁହାଗଲା, ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କ, ଆମେ ତ କିଛି ଜାଣିନାହୁଁ, ସେଥିପାଇଁ କିଛି କିଛି ଯାହା ଆଚାର୍ଯ୍ୟମାନଙ୍କୁ ଶ୍ରବଣ କରି ଆମେ କିଛି କହୁଛୁ, ଆମର କ'ଣ ଜ୍ଞାନ ଅଛି, ଏ ଫାଲ୍ଗୁନ ଶବ୍ଦ କାହିଁକି ବ୍ୟବହାର କରାଗଲା, ଅର୍ଜୁନ ବୋଲି କାହିଁକି କୁହାଗଲା ନାହିଁ, ନା ତାହାର କାରଣ ହେଉଛି ଅର୍ଜୁନଙ୍କର ଫାଲ୍ଗୁନ ନାମ, ଫାଲ୍ଗୁନ ଫାଲ୍ଗୁନ ନାମ ହେଇଛି, କାରଣ ହେଉଛି ଫାଲ୍ଗୁନ ନକ୍ଷତ୍ରରେ, ଫାଲ୍ଗୁନ ନକ୍ଷତ୍ରରେ ସେ ଜନ୍ମ ହେଇଥିଲେ, ଫାଲ୍ଗୁନ ନକ୍ଷତ୍ରରେ ସେ ଜନ୍ମ ହେଇଥିଲେ, ତେଣୁ ତାଙ୍କ ନାମ ହେଉଛି ଫାଲ୍ଗୁନ, ଫାଲ୍ଗୁନି ତତ୍ର ମହତାମ ଯେଉଁ ରହେ, ଫାଲ୍ଗୁନି ଶବ୍ଦର ଅର୍ଥ ଅଲଗା, ଏ ଫାଲ୍ଗୁନ, ଫାଲ୍ଗୁନ ନକ୍ଷତ୍ରରେ ଅର୍ଜୁନ ଜନ୍ମ ହେଇଥିବାରୁ ତାଙ୍କର ନାମ ହେଲା ଫାଲ୍ଗୁନ, ଏବଂ ତାହା ତୃତୀୟ ପୁତ୍ର ହେଉଛନ୍ତି କୁନ୍ତୀଦେବୀଙ୍କ ତୃତୀୟ ପୁତ୍ର ହେଉଛନ୍ତି ଫାଲ୍ଗୁନ, ଯିଏକି ଇନ୍ଦ୍ରଦେବଙ୍କର ଠାରୁ ଆସିଥିଲେ, ତା ପରବର୍ଷ ଅର୍ଜୁନ ଆସିଥିଲେ ଫାଲ୍ଗୁନ। ତେଣୁ ଅର୍ଜୁନ ଏବଂ ଭଗବାନ କୃଷ୍ଣ ଯଦିଓ ସମବୟସ୍କ, ସେଥିପାଇଁ ଏଇଠି କୁହାଗଲା ଫାଲ୍ଗୁନ ପରିରଭ୍ୟ, ତେଣୁ ଆଉ ତାଙ୍କୁ ପ୍ରଣାମ କଲେଣି ବା ଅର୍ଜୁନ ତାଙ୍କୁ ପ୍ରଣାମ କଲେଣି, ଯିଏ ଯିଏ ଜଣେ ଅନ୍ୟ ଜଣକୁ ଆଲିଙ୍ଗନ କଲେ, ପରିରଭ୍ୟ ଆଲିଙ୍ଗନ କଲେ, କିନ୍ତୁ ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ ଯେଉଁ ଆସୁଛନ୍ତି, ଭଗବାନ ଆସୁଛନ୍ତି ରୋହିଣୀ ନକ୍ଷତ୍ରରେ, ଭଗବାନ କୃଷ୍ଣଙ୍କର ଜନ୍ମ ନକ୍ଷତ୍ର ହେଉଛନ୍ତି ରୋହିଣୀ, ତେଣୁ ସେଇ ସେଇ ହିସାବରେ ଭଗବାନ କୃଷ୍ଣ ଅର୍ଜୁନ ଠାରୁ ବଡ଼, ବେଶୀ ବଡ଼ ନୁହଁ, ସମସାମୟିକ ଟିକିଏ ବଡ଼, ବେଶୀ ବଡ଼ ନୁହଁ, ସମସାମୟିକ ସମସାମୟିକ, କିନ୍ତୁ ତେଣୁ ଅର୍ଜୁନ ଭଗବାନଙ୍କୁ ପ୍ରଣାମ କରିବା କଥା, କିନ୍ତୁ ପାଖାପାଖି ସମବୟସ୍କ, ତେଣୁ ପରିରଭ୍ୟ ଆଲିଙ୍ଗନ କଲେ, ଆମର ସମାନ ବୟସରେ ଯେଉଁମାନେ ଅଛନ୍ତି ଆମେ ଆଲିଙ୍ଗନ କରିବା, ଆମର ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ପ୍ରଣାମ କରିବା। ଫାଲ୍ଗୁନ ପରିରଭ୍ୟ ଅଥ, ତାପରେ କ'ଣ ହେଲା, ଅଥ ମାନେ ତାପରେ, ଗୋଟିଏ ପରେ ଗୋଟିଏ ହେଉଛି ଅଥ ବୋଲି ବର୍ଣ୍ଣନା କରାଯାଉଛି। ଭଗବାନ ପ୍ରଥମେ ଯାଇକିରି ଯୁଧିଷ୍ଠିରଙ୍କୁ ପ୍ରଣାମ କଲେ, ତାପରେ ଭୀମଙ୍କୁ ପ୍ରଣାମ କଲେ, ତାପରେ ଫାଲ୍ଗୁନଙ୍କୁ ଆଲିଙ୍ଗନ କଲେ, ତେଣୁ ଅଥ ଶବ୍ଦରୁ ଏଇଠି ଜଣାପଡ଼ୁଛି ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହେଉଛି, ଏକ ସମୟରେ ହେଉନାହିଁ, ଅଥ ଶବ୍ଦ ବ୍ୟବହାର କରାଗଲା। ଅଥ କ'ଣ ହେଲା, ଜମାଭ୍ୟାମ ଚାଭିବନ୍ଧିତ, ଜମାଭ୍ୟାମ ନକୁଳ ଏବଂ ସହଦେବ, ନକୁଳ ସହଦେବ ଏବଂ ଜମା, ଜମା କହିଲେ ଜମାଭ୍ୟାମ, ଜମାଭ୍ୟାମ ହେଉଛି କ'ଣ, ଟ୍ୱିନ୍ ବ୍ରଦର୍ ମାନେ ଜାଣା ଭାଇ, ଜାଣା ଭାଇ ମାନେ ଜାଣା ପୁତ୍ର, ମାଦ୍ରୀଙ୍କର, କୁନ୍ତୀଙ୍କର ପୁତ୍ର ନୁହଁ, ମାଦ୍ରୀଙ୍କର ପୁତ୍ର। ତେଣୁ ଏଇଭଳି ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ତିନିଟି ପୁତ୍ର ପ୍ରାପ୍ତ ହେଲେ କୁନ୍ତୀଦେବ ପାଣ୍ଡୁ ମହାରାଜ କହିଲେ, ତୁମେ ବର୍ତ୍ତମାନ ମାଦ୍ରୀଙ୍କ ପାଇଁ ଦେବତାମାନଙ୍କୁ ସ୍ମରଣ କର। ତେଣୁ କୁନ୍ତୀଦେବୀ ପଚାରିଲେ ମାଦ୍ରୀଙ୍କୁ, ତୁମେ କେଉଁ ଦେବତାଙ୍କୁ ପ୍ରାପ୍ତ ଦେବତାଠାରୁ ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ ଚାହୁଁଛ? ତେଣୁ ଇଏ କହିଲେ, ମାଦ୍ରୀ କହିଲେ, ଟୁଇନ୍ ୱାନ୍ ଗୋଟେ ଦରକାର ତାଙ୍କର, ଏକ ଥରକରେ ଦୁଇଟି ପୁତ୍ର ମୋର ଦରକାର। ତେଣୁ ଯେଉଁ ରହିଛନ୍ତି କିଏ, ଯେଉଁ ରହିଛନ୍ତି ଇଏ ଦେବତାମାନଙ୍କର, ହଁ ଜୟ ଶ୍ରୀ ସୀତାରାମ କି ଅଶ୍ୱିନୀ କୁମାର, ଏମାନେ ମଧ୍ୟ ଜାଣେ, ଏମାନେ ମଧ୍ୟ ଜାଣା, ଏମାନଙ୍କ ଲୀଳା ଭାଗବତଙ୍କ ସବୁ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଜାଣ। ସେଇ ଅଶ୍ୱିନୀ କୁମାରଙ୍କୁ ସେ କହିଲେ, ତାଙ୍କଠାରୁ ମୁଁ ପୁତ୍ର ପ୍ରାପ୍ତ ହେବା ପାଇଁ ଚାହୁଁଛି, ତାଙ୍କର ଉଦ୍ଦେଶ୍ୟ ଥିଲା ସେ ଦୁଇ ଜଣ, ତେଣୁ ମୁଁ ମଧ୍ୟ ଦୁଇ ଜଣ ଦୁଇଟି ପୁତ୍ର ପ୍ରାପ୍ତ ହେବି। ତେଣୁ ଏମାନେ ମଧ୍ୟ ସେଇଭଳି ଭାବରେ ଜାଣ ପୁତ୍ର ଯାଉଥିଲେ ହେଲେ, ଇଏ ହେଉଛନ୍ତି ନକୁଳ ଏବଂ ସହଦେବ, ନକୁଳ ସହଦେବ। ତେଣୁ ଏଇଭଳି ଭାବରେ ଜମାଭ୍ୟାମ ବୋଲି କୁହାଯାଇଛି, ନକୁଳ ଏବଂ ସହଦେବ। ତେଣୁ ତାଙ୍କ ଭିତରେ ଯଦିଓ ଜମାଭ୍ୟାମ, କିନ୍ତୁ ତଥାପି ଜଣେ ପ୍ରଥମେ ଆବିର୍ଭାବ ହେବେ, ତାପରେ ଆଉ ଜଣେ ଆବିର୍ଭାବ ହେବେ, ଜମାଭ୍ୟାମ ଏକ ସମୟରେ ଦୁଇ ଜଣ ଆସୁନାହାନ୍ତି, ଜଣଙ୍କ ପରେ ଜଣେ ଆସୁଛନ୍ତି। ତେଣୁ ନକୁଳ ହେଉଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ, ଜଣେ ଆଚାର୍ଯ୍ୟ କହୁଛନ୍ତି ନକୁଳ ଶ୍ରେଷ୍ଠ। ତେଣୁ ସେ ଦୁଇ ଜଣ ଯାକ ଭଗବାନଙ୍କ ଠାରୁ କନିଷ୍ଠ, ତେଣୁ ସେମାନେ ଜମାଭ୍ୟାଞ୍ଚ ଅଭିବନ୍ଧିତ, ଚ ଶବ୍ଦରେ ଆଉ ଅନ୍ୟମାନେ ଯେଉଁ ସେମାନେ ଥିଲେ ସେମାନେ ମଧ୍ୟ ସବୁ କୁହାଯିବ କିଭଳି ଭାବରେ ଭଗବାନ ସେମାନେ ତାଙ୍କ ସହିତ ବ୍ୟବହାର କରିଛନ୍ତି, ସେଇଟା ପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ସେମାନେ ଭଗବାନଙ୍କୁ ବନ୍ଦନା କଲେ, ନକୁଳ ଏବଂ ସହଦେବ ଭଗବାନଙ୍କୁ ବନ୍ଦନା କଲେ, ସେମାନେ ମଧ୍ୟ ଭଗବାନ ପାଦପଦ୍ମକୁ ସ୍ପର୍ଶ କରିକିରି ମଥା ଲଗାଇକିରି ତାଙ୍କୁ ବନ୍ଦନା କଲେ। ତେଣୁ ଏଇଭଳି ଭାବରେ ଏ ଶ୍ଳୋକଟି କୁହାଯାଇଛି, ଭାବତରେ କୁହାଯାଉଛି, ବାହ୍ୟତଃ କୃଷ୍ଣ ପାଣ୍ଡବମାନଙ୍କର ସମ୍ପର୍କୀୟ ଏବଂ ସେମାନଙ୍କର ବନ୍ଧୁତା ଠିକ୍ ମାମୁପୁଅ ଭାଇମାନଙ୍କ ସଦୃଶ ଥିଲା। ପାଣ୍ଡବମାନଙ୍କର ମାମୁପୁଅ ଭାଇ ହେଉଛନ୍ତି କୃଷ୍ଣ, ଏବଂ କୃଷ୍ଣଙ୍କର ପିଉସୀ ପୁଅ ଭାଇ ହେଉଛନ୍ତି ପାଣ୍ଡବମାନେ, ମାଉସୀ ପିଉସୀ ପିଉସା ମାମୁ, ମାଉସୀ ମାମୁ, ମାମୁଙ୍କର ପୁଅ ଭାଇ, ଏବଂ ଇଏ ହେଉଛନ୍ତି ପାଣ୍ଡବମାନେ ହେଉଛନ୍ତି ପିଉସୀଙ୍କର ପୁଅମାନେ, ପୁଅ ଭାଇ, କଜିନ୍ ଭାଇ। ଏଇଭଳି ଭାବରେ କେତେ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ଭଗବାନଙ୍କ ସହିତ ଆମର ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି। ଏହି ବେଦ ପାଠର ଉଦ୍ଦେଶ୍ୟ ହେଉଛି ଏହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ଏ ନୁହଁ ଯେ ଏମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ, ଆମେ ବାହାର ବ୍ୟକ୍ତି ନା, ଆମେ ମଧ୍ୟ ଭଗବାନ ପ୍ରାପ୍ତ ନିଜର, ଭଗବାନଙ୍କ ସହିତ ମଧ୍ୟ ଆମର ସମ୍ବନ୍ଧ ରହିଛି। କିନ୍ତୁ ସେ ସମ୍ବନ୍ଧ ଜ୍ଞାନଟି ଆମେ ଭୁଲି ଯାଇଥିବା ହେତୁ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ଭଗବାନ ସହିତ ଆମର ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହୋଇନାହିଁ। ବେଦରେ ଏହି ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ତେଣୁ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ତିନି ଜଣ ଦେବତା ମଧ୍ୟ ଭଗବାନ ରହିଛନ୍ତି। ସମ୍ବନ୍ଧ ସମ୍ବନ୍ଧର ଦେବତା ହେଉଛନ୍ତି କିଏ, ସମ୍ବନ୍ଧ ହେଉଛନ୍ତି ଭଗବାନଙ୍କ ସହିତ ସମ୍ବନ୍ଧ, ଇଏ ହେଉଛନ୍ତି ମଦନ ମୋହନ, ଜୟତାଂ ଶ୍ରୁତ ପଙ୍ଗୁ ମମ ମନ୍ଦନ ମୋତେ କେତେ ମୋତେ ସର୍ବସ୍ୱ ପାଦ ବୋଝ ରାଧା ମଦନ ମୋହନ ହଉ, ରାଧା ମଦନ ମୋହନ ଏ ସମ୍ବନ୍ଧ ଆଦି ହେବ। ସନାତନ ଗୋସ୍ୱାମୀ ପାଖରେ ସେ ଆସିଥିଲେ ଏହି ସମ୍ବନ୍ଧ, ଆମେ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଏଇ ମଦନ ମୋହନଙ୍କର ଆରାଧନା କରିବା। ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ଅଛି ଆମେ ଜାଣିନେ, ଭୁଲି ଯାଇଛେ ବର୍ତ୍ତମାନ। ଏବଂ ଅଭିଧେୟ କହିଲେ ଏହି ସମ୍ବନ୍ଧର ଆଦାନ ପ୍ରଦାନ ହେଉଛି ସେଇଟା ଭକ୍ତି, ଅଭିଧେୟର ଭଗବାନ ହେଉଛନ୍ତି ଗୋବିନ୍ଦ ଦେବ, ଗୋବିନ୍ଦ ଦେବ। ଏବଂ ପ୍ରୟୋଜନ ହେଉଛି ପ୍ରେମ, ପ୍ରେମ ହେଉଛି ପ୍ରୟୋଜନ, ପ୍ରୟୋଜନ ଭଗବାନ ହେଉଛନ୍ତି ଗୋପୀନାଥ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଗୋବିନ୍ଦ ଗୋପୀନାଥ ମଦନ ମୋହନ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏସବୁ ତତ୍ତ୍ୱ ରହିଛି। ତେଣୁ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଭଗବାନ ସେଥିପାଇଁ ତ୍ରିଭଙ୍ଗ ଲଳିତ, ଭଗବାନ ଶ୍ୟାମ ତ୍ରିଭଙ୍ଗ ଲଳିତ ନିହତ ପ୍ରକାଶ, ତ୍ରିଭଙ୍ଗ ଲଳିତର କ'ଣ ସିମ୍ବଲ ହେଉଛି ଭଗବାନ ଏଇ ତିନୋଟି ତତ୍ତ୍ୱକୁ ପ୍ରକାଶ କରୁଛନ୍ତି। ଏଇ ତିନୋଟି ତତ୍ତ୍ୱକୁ ଯେ ଜାଣିଯିବେ ସେ ଭଗବାନ ଜାଣିଯିବେ ସମ୍ବନ୍ଧ ଆଗିଦେ ପ୍ରୟୋଜନ। ସେଥିପାଇଁ ଭଗବାନ ତିନି ସ୍ଥାନରେ ବକ୍ର ଭଗବାନ କୃଷ୍ଣ। ତେଣୁ ଏଇଭଳି ଭାବରେ ଜମାଭ୍ୟାନ ଚାହିଁ ବନ୍ଦିତ ଏଠି କୁହାଯାଏ ଏଇ ଶ୍ଳୋକରେ କୁହାଯାଉଛି ବନ୍ଧୁତା ଠିକ୍ ମାମୁଁ ପୁଅ ଭାଇମାନଙ୍କ ସଦୃଶ ଥିଲା ଏଣୁ ଆମର ମଧ୍ୟ ଭଗବାନ ରହିଛି ସମ୍ବନ୍ଧ ରହିଛି। ତେଣୁ ସେ ସମ୍ବନ୍ଧ ଜ୍ଞାନ ଯେତେବେଳେ ଆସିଯିବ ସେତେବେଳେ ଆମେ ସେଇ ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧ ଦେଇକିରି ଭାବର ଆଦାନ ପ୍ରଦାନ ହେବ। ସେ ସମ୍ବନ୍ଧ ଜ୍ଞାନ ଆସିନାହିଁ ଆମକୁ, ଆମେ ବର୍ତ୍ତମାନ ବଦ୍ଧ ଅବସ୍ଥାରେ ରହିଛେ। କିନ୍ତୁ ଏଇ ଯେଉଁ ଭଗବାନ କଥା ଶ୍ରବଣରେ ଏ ଫଳ ହେଉଛି ଏଇଟା, ଆମେ ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଆମର ଥରେ ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ ଯେ ପ୍ରଭୁ ପ୍ରଭୁପାଦ ମହାରାଜ ଆମେ ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି କେମିତି ଜାଣିବା, ନା ତୁମେ ଭଗବାନଙ୍କ ନାମ ଜପ କଲେ ଜାଣିବ ଆଉ କେମିତି ଜାଣିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନଙ୍କ ସହିତ ଆମେ ସେବାରେ ନିଯୁକ୍ତ ହେଉଛେ, ଆସ୍ତେ ଆସ୍ତେ ସେ ସମ୍ବନ୍ଧ ଜ୍ଞାନଟି ଆସିବ। ସମ୍ବନ୍ଧ ଜ୍ଞାନ ହେଉଛି ଭାବସ୍ତର। ଭକ୍ତିର ସ୍ୱାମୀ ପ୍ରସଙ୍ଗରେ ରୂପ ଗୋସ୍ୱାମୀ କହିଛନ୍ତି ଭକ୍ତିର ବିଭିନ୍ନ ସ୍ତର ରହିଛି, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା ଜନର ନିବୃତ୍ତି ସ୍ୟା। ଭଗବାନଙ୍କ ଯେତେବେଳେ ଆମେ ଭଜନ କରୁଛୁ ସାଧୁ ସଙ୍ଗ ମାଧ୍ୟମରେ ଭଗବାନ ଯେତେବେଳେ ଭଜନ କରୁଛେ ଆସ୍ତେ ଆସ୍ତେ ଆମେ ଭକ୍ତିରେ ଅଗ୍ରସର ହେଉଛେ। ପ୍ରଥମ ସ୍ତର ହେଉଛି ନିଷ୍ଠା, ନିଷ୍ଠା କ'ଣ ନିତରାଂଷ୍ଠା, ସବୁବେଳେ ନିତ୍ୟ ସେ ସେବା କରିବେ ଭଗବାନଙ୍କ ନିଷ୍ଠା ସ୍ତର, ନିତ୍ୟ ସେବା କରିବେ ନିଷ୍ଠା। ତାପରେ ରୁଚି ସେବାରେ ଟେଷ୍ଟ ସେମାନେ ପ୍ରାପ୍ତ ହେବେ। ତାପରେ ଆସକ୍ତି ଭୌତିକ, ଆମେ ଯେଉଁ କହୁଛେ ଦଶମ ନମ୍ବର ଅପରାଧ ଆସକ୍ତି ବଜାୟ ରଖିବା, ବୋଲେ କେମିତି ଆସକ୍ତି ଛାଡ଼ିବା ଆମେ ଯଦି ଭଗବାନ ପ୍ରତି ଆସକ୍ତି ନ ଆସିଛି, ଭୌତିକ ଆସକ୍ତି କେମିତି ଛାଡ଼ିବା। ତେଣୁ ଏ ଆସକ୍ତି ସ୍ତରକୁ ଗଲେ ଭଗବାନ ପ୍ରତି ଯେତେବେଳେ ଆସକ୍ତି ଆସିବ ସେତେବେଳେ ଭୌତିକ ଆସକ୍ତି ଦୂର ହେବ। ଭାଗବତ ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ କପିଳଦେବ ଭଗବାନ କପିଳଦେବ ମଧ୍ୟ ସେଟା କହୁଛନ୍ତି ପ୍ରସଙ୍ଗମ ଅଜରଂ ପାସ, ଏ ଆସକ୍ତି ହେଉଛି ଅଜର ଆସକ୍ତି, ଛାଡ଼ି ହେବ ନାହିଁ। କିନ୍ତୁ ଭଗବାନ ପ୍ରତି ଯେତେବେଳେ ଆସକ୍ତି ଆସିବ ସେତେବେଳେ ଆମେ ଏ ଭୌତିକ ଆସକ୍ତିକୁ ତ୍ୟାଗ କରିବା ଏବଂ ତା ପରସ୍ପର ହେଉଛି ଭାବ। ଭାବ କହିଲେ ଏଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା, ଭଗବାନ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧ ଜ୍ଞାନଟି ଆମେ ପ୍ରାପ୍ତ ହେବା। ଆମେ ବର୍ତ୍ତମାନ ଜାଣିନି କ'ଣ ସମ୍ବନ୍ଧ ରହିଛି, କିନ୍ତୁ ସେଇ ସ୍ତରକୁ ଆସିଲେ ଆମେ ଏଇ ଭାବ ସ୍ତରକୁ ଆସିଲେ ଆମେ ଭଗବାନ ସହିତ ସିଧାସଳଖ କଥା ହେଇପାରିବା। ଯେମିତି ଆମ ସାନ ବିପ୍ର ବଡ଼ ବିପ୍ର ଇତ୍ୟାଦି ସବୁ ସାକ୍ଷୀ ଗୋପାଳଙ୍କ ସହିତ କଥା ହେଉଥିଲେ, ସାନ ବିପ୍ର ବିଶେଷ ଭାବରେ ସାନ ବିପ୍ର ଭଗବାନ ସହିତ କଥା ହେଉଥିଲେ। ତେଣୁ ଭଗବାନ ଆସିଲେ ସାକ୍ଷୀ ଗୋପାଳ ଆସିଲେ ସାକ୍ଷୀ ଦେବା ପାଇଁକି, ବିଦ୍ୟାନଗରକୁ ଆସିଲେ ବୃନ୍ଦାବନରୁ ଆସିଲେ ବିଦ୍ୟାନଗରକୁ, ତାଙ୍କର ଏ ଭାବ ସ୍ତରକୁ ଆସିଥିଲେ ଭଗବାନ ସହିତ କଥା ହେଉଥିଲେ। ଯେମିତି ଆମେ ବର୍ତ୍ତମାନ କଥା ହେଉଛେ ସେଇଭଳି ଭାବରେ କଥା ହେଉଥିଲେ। ତେଣୁ ବନ୍ଧୁତା ଠିକ୍ ଭଗବାନଙ୍କ ସହିତ ଏମାନେ ସମ୍ବନ୍ଧିତ ରହିଛନ୍ତି, ମାମୁଁ ପୁଅ ଭାଇମାନଙ୍କ ସଦୃଶ ଥିଲା। ଯେହେତୁ ଯୁଧିଷ୍ଠିର ଏବଂ ଭୀମ କୃଷ୍ଣଙ୍କ ଠାରୁ ବଡ଼, ତେଣୁ ଶ୍ରୀ ଭଗବାନ ସେମାନଙ୍କ ପାଦରେ ନତମସ୍ତକ ହେଲେ, କିନ୍ତୁ ସେ ତାଙ୍କର ପାର୍ଷଦ ଅର୍ଜୁନଙ୍କୁ ଆଲିଙ୍ଗନ କଲେ ଏବଂ କନିଷ୍ଠ ଭ୍ରାତା ଦ୍ୱୟ ନକୁଳ ଏବଂ ସହଦେବଙ୍କୁ ପ୍ରଣାମ ସ୍ୱୀକାର କଲେ, ସହଦେବଙ୍କ ପ୍ରଣାମ ସ୍ୱୀକାର କଲେ। ବେଳେବେଳେ ଅନଭିଜ୍ଞ ବ୍ୟକ୍ତି ଭକ୍ତଗଣ ଭାବନ୍ତି ଯେ କୃଷ୍ଣ ଚେତନାରେ ଜ୍ୟେଷ୍ଠ ଭ୍ରାତାଙ୍କୁ ସମ୍ମାନ ଜଣାଇବା ବା ନତମସ୍ତକ ହେବା ପାପ ଅଟେ, କାହିଁକି ପ୍ରଣାମ କରାଯିବ ନାହିଁ ବୋଲି ଭାବନ୍ତି। କିନ୍ତୁ ଏଠାରେ ଭଗବାନ କୃଷ୍ଣଙ୍କ ଉଦାହରଣରୁ ଆମେ ସିଦ୍ଧାନ୍ତ ନିର୍ଣ୍ଣୟ କରିପାରିବା ଯେ କୃଷ୍ଣ ଚେତନାରେ ଥିବା ଜଣେ ବରିଷ୍ଠ ଭ୍ରାତାକୁ ସମସ୍ତ ସମ୍ମାନ ଅର୍ପଣ କରିବା ପାପ ନୁହେଁ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, ତେଣୁ ଟୀକାରେ କହିଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ପାଦୟୋର ଅଭିବନ୍ଦନ ଶିରସା ପାଦ ସ୍ପର୍ଶ ପୂର୍ବକ ପ୍ରଣାମ, ଶିରରେ ମଥାରେ ଭଗବାନଙ୍କର ମଥାରେ ପାଣ୍ଡବମାନଙ୍କର ପାଦକୁ ସ୍ପର୍ଶ କଲେ। ଏଠି କହିଲେ ସନାତନ ଗୋସ୍ୱାମୀ ସ୍ପର୍ଶ କହୁଛନ୍ତି ପାଦୟୋର ଅଭିବନ୍ଦନ କହିଲେ ଶିରସା ପାଦ ସ୍ପର୍ଶ ପୂର୍ବକ ପ୍ରଣାମ, ମଥାରେ ଯୁଧିଷ୍ଠିର ମହାରାଜ ଭୀମଙ୍କର ପାଦକୁ ସ୍ପର୍ଶ କରି ମଥାରେ ସ୍ପର୍ଶ କରି ପ୍ରଣାମ କଲେ। ଅଥ ଜ୍ୟେଷ୍ଠ ୟୁ ପାଦାଭିବନ୍ଦନାତ୍ ପଶ୍ଚାଦେବ, ଅଥ ତାପରେ ଜ୍ୟେଷ୍ଠମାନଙ୍କୁ ବନ୍ଦନା କରିସାରିଲା ପରେ ପଶ୍ଚାଦେବ ଫାଲ୍ଗୁନ ପରିରବ୍ୟ, ତାପରେ ଫାର୍ଗୁନ କହିଲେ ଏ ଅର୍ଜୁନକୁ ଆଲିଙ୍ଗନ କଲେ ଏବଂ ତାପରେ ଏମାନେ ତାଙ୍କୁ ପ୍ରଣାମ କଲେ। ଏଇଭଳି ଭାବେ ସବୁ ରହିଛି କଥା। ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା ପୂର୍ବରୁ ଏମିତି ମୁଣ୍ଡି ଭଗବାନ ନାମ କୀର୍ତ୍ତନ କରିକି କଥା ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ